नमो ते वासुदेवाय
ॐ
नमो ते वासुदेवाय भागवतम तृतीय स्कंध तृतीय अध्याय श्लोक पांच देहतंत्र प्रसमाय प्रसमाय पाप्मानां पाप्मानां निदेशभाजान निदेशभाजान च विभो च विभो विभूतये विभूतये यथावतारा तव सुपरादय तव सुपरादय तथा अयम आत्मपथो तथायमपि आत्मपथो उपलब्धये उपलब्धये त्वं देहतंत्रः प्रसमाय पाप्मानां त्वं देहतंत्र प्रसमाय पाप्मानां निदेशभाजां च विभो विभूतये निदेशभाजां च विभो विभूतये यथावतारा तव सुपरादय यथावतारा तव सुपरादय
त्वं देहतंत्र प्रसमाय पाप्मानः निदेशभाजं च विभो विभूतये यथावतारस्तव सुकरादय तथायमप्यत्म पथोपब्धये
पथेपलब्धि बुद्धये
त्वं देहतंत्र प्रसमाय पाप्मना
त्वं देहतंत्र प्रसमाय पाप्मनां
निदेशभाजं च विभो विभूतये
निदेशभाजं च विभो विभूतये
यथावतारस्तव सुकरादय
यथावतारस्तव सुकरादय
तथायम प्रेम त्यात्म पथो लब्ध हृदये
देह एही शरीर तंत्र धारण करसंति प्रसमाय प्रसमनुनित पापमानं पापकर्मर निदेशभाजं भक्ति उपदेशर च एवं विभो हे प्रभु विभूतये विस्तार निमित्त यथा यपरि अवतारं अवतारं तव आपणकर सुपरादय सुपरादय अन्य अवतारं तथा सेपरि अयम् एहि कपिल अवतार अपि निश्चित भावे आत्मपथ आत्मनिति लाभ पथ उपलब्धये प्रकाश निमित्त सुपरणवत्
प्रिय प्रभु आपण पतित मानकर पाप विनाश और सेमानकर भक्ति ज्ञान और मुक्ति लाभ पथ को उज्जवल करिवार निमित्त यही शरीर ग्रहण करछन्ति हेतु ए पापी लोकगण आपणकर निर्देश उपरे निर्भर करती तेणु आपण स्वेच्छाक्रमे सुपरादि रूप ବା ଅବତାର ମାନ ଗ୍ରହଣ କରନ୍ତି। ଠିକ ସେହିପରି ଆପଣଙ୍କ ଉପରେ ନିର୍ଭରଶୀଳ ବ୍ୟକ୍ତିମାନଙ୍କୁ ଦିବ୍ୟ ଜ୍ଞାନ ପ୍ରଦାନ କରିବା ନିମିତ୍ତ ଆପଣ ଆବିର୍ଭୂତ ହୋଇଅଛନ୍ତି। ଭାରତ ଯେ ପୂର୍ବ ଶ୍ଲୋକ ମାନଙ୍କରେ ଭଗବାନଙ୍କର ସାଧାରଣ ଦିବ୍ୟ ଗୁଣାବଳୀ କଥା ବର୍ଣ୍ଣନା କରାଯାଇଅଛି। ବର୍ତ୍ତମାନ ଭଗବାନଙ୍କ ଅବତାରର ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ କଥା ବର୍ଣ୍ଣନା କରାଯାଉଛି। ତାଙ୍କର ବିଭିନ୍ନ ଶକ୍ତି ସାହାଯ୍ୟରେ ଜୀବମାନଙ୍କୁ ବିଭିନ୍ନ ଶରୀର ପ୍ରଦାନ କରନ୍ତି। ଯେଉଁ ଜୀବମାନ ଭୂତ ପ୍ରକୃତି ଉପରେ ପ୍ରଭୁତ୍ୱ ବିସ୍ତାର କରିବାକୁ ଚେଷ୍ଟା କରିବା ଯୋଗୁଁ ବଦ୍ଧାବସ୍ଥା ପ୍ରାପ୍ତ ହୋଇଥାନ୍ତି ସେମାନଙ୍କୁ ହିଁ ଭଗବାନ ବିଭିନ୍ନ ଶରୀର ପ୍ରଦାନ କରନ୍ତି। କିନ୍ତୁ କାଳକ୍ରମେ ଏହି ଜୀବମାନ ଏପରି ପତିତ ହୋଇଯାଆନ୍ତି ଯେ ସେମାନେ ଜ୍ଞାନଲୋକ ଆବଶ୍ୟକ କରନ୍ତି। ଶ୍ରୀମଦ ଭଗବତ ଗୀତାରେ କୁହାଯାଇଅଛି, ଯେତେବେଳେ ଧର୍ମର ଗ୍ଲାନି ଘଟେ ସେତେବେଳେ ଭଗବାନ ଅବତାର ଗ୍ରହଣ କରନ୍ତି। ଶ୍ରୀ କପିଳରୂପୀ ଭଗବାନ ପତିତ ଜୀବମାନଙ୍କୁ ନିର୍ଦ୍ଦେଶ ଦେଉଛନ୍ତି ଏବଂ ଜ୍ଞାନ ଓ ଭକ୍ତିରେ ସେମାନଙ୍କୁ ସମୃଦ୍ଧ କରୁଛନ୍ତି, ଯାହାଫଳରେ ସେମାନେ ଭଗବାନଙ୍କ ପାଖକୁ ଫେରିଯାଇ ପାରିବେ। ଶ୍ରୀ ଭଗବାନଙ୍କର ଶୁକର, ମତ୍ସ୍ୟ, ଅଛପ, ନୃସିଂହ ଆଦି ଅନେକ ଅବତାର ଅଛି। ଶ୍ରୀ କପିଳଦେବ ମଧ୍ୟ ଭଗବାନଙ୍କର ଅବତାରମାନଙ୍କ ମଧ୍ୟରୁ ଏକତମ ଅବତାର ଅଟନ୍ତି। ଏଠାରେ ସ୍ୱୀକୃତି ହୋଇଅଛି ଯେ ବିଭ୍ରାନ୍ତ ଜୀବମାନଙ୍କୁ ଦିବ୍ୟ ଜ୍ଞାନ ପ୍ରଦାନ କରିବା ନିମିତ୍ତ ଶ୍ରୀ କପିଳଦେବ ଏ ଧାରାଧାମରେ ଅବତୀର୍ଣ୍ଣ ହୋଇଥିଲେ। ଆଜିର ଏଇ ଶ୍ରାବଣ ପୂର୍ଣ୍ଣମୀ, ଶ୍ରାବଣ ମାସର ଆଜି ଏକାଦଶୀ ତିଥିରେ ସମସ୍ତ କମଳ ଏବଂ ମାତୃବୃନ୍ଦକୁ ଆମେ ଅନ୍ତରାଷ୍ଟ୍ରୀୟ ସମ୍ଭାବନା ସଂଘ ତରଫରୁ, ଆଙ୍କଶ ପୁରସ୍କାର ତରଫରୁ ହାର୍ଦ୍ଦିକ ସମ୍ବର୍ଦ୍ଧନା ଜ୍ଞାପନ କରୁଛୁ। ଆଜି ଆମର ଧାରାବାହିକ ଶ୍ରୀମଦ ଭାଗବତ କାର୍ଯ୍ୟକ୍ରମରେ ତୃତୀୟ ସ୍କନ୍ଧର 33 ଅଧ୍ୟାୟ, ଯେଉଁ ଅଧ୍ୟାୟର ଶୀର୍ଷକ ହେଉଛି ଶ୍ରୀ କପିଳଦେବଙ୍କର କ୍ରିୟା, ସେଇ ଅଧ୍ୟାୟର ପଞ୍ଚମ ଶ୍ଳୋକ ଆମେ ଆଜି ପାଠ କରିବା। ପାଗ ଭଲ ନଥିବାରୁ ବିଶେଷ ଭଗବାନଙ୍କର ସମାଗମ ହୋଇପାରେ ନାହିଁ, କିନ୍ତୁ ଆମର ପ୍ରସାଦ କିନ୍ତୁ ବହୁତ ଭଗବାନ ପାଇଁ ଆସିବେ ଆସ୍ତେ ଆସ୍ତେ। ଯେ ଭଗବାନ କପିଳଦେବ ଯେଉଁ ଆସିଛନ୍ତି, କପିଳଦେବ ଭଗବାନଙ୍କ ଜଣେ ଅବତାର। ଆମର ଭଗବତ ଗୀତା 10 ଅଧ୍ୟାୟରେ ଭଗବାନ କହିଛନ୍ତି ସିଦ୍ଧାନ କପିଳ, କପିଳ ବିଷୟରେ ବର୍ଣ୍ଣନା କରାଯାଇଛି। କପିଳଦେବ ସିଦ୍ଧମାନଙ୍କ ଭିତରେ, କପିଳଦେବ ଅଷ୍ଟାଙ୍ଗ ଯୋଗ ସିଦ୍ଧି ଯୋଗ ରହିଛନ୍ତି, କପିଳଦେବ ହେଉଛନ୍ତି ସେ ସିଦ୍ଧମାନଙ୍କ ଭିତରେ କପିଳଦେବ ବୋଲି କୁହାଯାଇଛି। ତେଣୁ କପିଳଦେବ ବିଶେଷ ଭାବରେ ସାଂଖ୍ୟ ଯୋଗ ପ୍ରଣୟନ କରିଛନ୍ତି। ସାଂଖ୍ୟ ଯୋଗକୁ ଆମେ ଭକ୍ତି ଯୋଗ ମଧ୍ୟ କହିବା, ଜ୍ଞାନ ଯୋଗ। ସାଂଖ୍ୟ ଯୋଗ କହିଲେ ବିଶେଷ ଭାବରେ ଜ୍ଞାନ ଯୋଗ ବୁଝାଯାଉଛି ଏବଂ ଜ୍ଞାନରେ ମଧ୍ୟ ଭକ୍ତି ରହିଛି। ଭୁବନାମ ଜନ୍ମନାମନ୍ତେ ଜ୍ଞାନମାନ ନାମ ପ୍ରକୃତି ବାସୁଦେବ ସର୍ବମିତି ସ ମହାତ୍ମା ସୁଲଭ। ପ୍ରକୃତ ଜ୍ଞାନୀ ଯେଉଁମାନେ ସେମାନେ ଏଇ ଜ୍ଞାନ ତାପରେ ଜ୍ଞାନ ପରେ ଆସି ଭକ୍ତି। ତେଣୁ ଯେଉଁମାନେ ଜ୍ଞାନ ମାର୍ଗରେ ଅନ୍ତିମ ସ୍ତରକୁ ପ୍ରାପ୍ତ ହୋଇଛନ୍ତି ସେମାନଙ୍କୁ କିନ୍ତୁ ବହୁତ ଜନ୍ମ ବିତେଇବାକୁ ପଡ଼ୁଛି। ଭୁବନାମ ଜନ୍ମନାମନ୍ତେ ଜ୍ଞାନ ମାର୍ଗରେ ସାଧାରଣତଃ ଭଗବାନ ଜାଣି ପୂର୍ଣ୍ଣ ଭାବରେ ଜାଣିପାରିଲେ ନାହିଁ। ଭଗବାନଙ୍କର ଜ୍ଞାନ ମାଧ୍ୟମରେ ଭଗବାନଙ୍କର ଯୋଉ ବ୍ରହ୍ମ ଅନୁଭୂତି ରହିଛି ସେଇ ବ୍ରହ୍ମ ଅନୁଭୂତି ସେମାନେ ପ୍ରାପ୍ତ ହେଇଛନ୍ତି। ଏଇ ବ୍ରହ୍ମ ଅନୁଭୂତି ହେଉଛି ଭଗବାନଙ୍କର ଆଂଶିକ ଅନୁଭୂତି। ତେଣୁ କପିଳଦେବ ଯୋଉ ସାଂଖ୍ୟ ଯୋଗ ବର୍ଣ୍ଣନା କରିଛନ୍ତି ଏଥିରେ ଭକ୍ତି ବିଷୟରେ ବର୍ଣ୍ଣନା କରାଯାଇଛି, ଭଗବାନର ଅବତାର ସେ କପିଳଦେବ। ତେଣୁ ସେ କହିଛନ୍ତି ତାଙ୍କ ମାତାଙ୍କୁ, ମାତା ଦେବହୂତୀ ଏବଂ ତାଙ୍କର ପିତା ହେଉଛନ୍ତି ପ୍ରଥମମୁନି ଏବଂ ଦେବହୂତୀ ହେଉଛନ୍ତି ସ୍ୱୟଂଭୂମାନଙ୍କର କନ୍ୟା। ଏ ପ୍ରଥମ ମନୁ ଏଇ ବ୍ରହ୍ମାଙ୍କର ଯେଉଁ ଗୋଟେ ଦିନରେ 14 ଜଣ ମନୁ ଆସନ୍ତି ସେ ମନୁଙ୍କମାନଙ୍କ ଭିତରେ ପ୍ରଥମ ମନୁ ହେଉଛନ୍ତି ସ୍ୱୟଂଭୂମାନୁ। ତ ସ୍ୱୟଂଭୂମାନଙ୍କର ଯେଉଁ କନ୍ୟା ଯେ ଇଏ ଦେବହୂତୀ ତାଙ୍କୁ କର୍ଦ୍ଦମୁନି ବିବାହ କରିଥିଲେ ଏବଂ ତାଙ୍କର 9 କନ୍ୟା ସନ୍ତାନ ଯାହା ହେଲା ପରେ ତାପରେ କପିଳଦେବ କପିଳ ତାଙ୍କର ପୁତ୍ର ଯାହା ହେଇଛନ୍ତି ସେ ଭଗବାନଙ୍କର ଅବତାର। ତେଣୁ ଯେତେବେଳେ ଭଗବାନ କପିଳଦେବ ଅବତାର ଗ୍ରହଣ କଲେ ସେତେବେଳେ କର୍ଦ୍ଦମୁନି ତାଙ୍କର ଗୃହ ତ୍ୟାଗ କରି ସେ ଚାଲିଯାଇଛନ୍ତି, ବଣକୁ ଚାଲିଯାଇଛନ୍ତି। ସେ ସନ୍ନ୍ୟାସ ଗ୍ରହଣ କରି ବାଣପ୍ରସ୍ତ ଗ୍ରହଣ କରି ତାପରେ ସନ୍ନ୍ୟାସ ଗ୍ରହଣ କରି ଗୃହ ତ୍ୟାଗ କରିଛନ୍ତି ଏବଂ କପିଳଦେବ ଭଗବାନ କପିଳଦେବ ତାଙ୍କ ମାତାଙ୍କୁ ବିଭିନ୍ନ ଉପଦେଶ ପ୍ରଦାନ କରିଛନ୍ତି। ଏଇ ଭକ୍ତିଯୋଗ ମାର୍ଗରେ ବିଭିନ୍ନ ଉପଦେଶ ପ୍ରଦାନ କରିଛନ୍ତି ଏବଂ ପ୍ରଦାନ କରିସାରିଲା ପରେ ତାପରେ ବର୍ତ୍ତମାନ ମାତା ତାଙ୍କୁ ସବୁ ସ୍ତୁତି କରୁଛନ୍ତି। ଭଗବାନ କାହାର ପୁତ୍ର ନୁହନ୍ତି କି କାହାର ପିତା ନୁହନ୍ତି ବା କାହାର ମାତା ନୁହନ୍ତି, ଭଗବାନ ସମସ୍ତଙ୍କର ପିତା ଏବଂ ସମସ୍ତଙ୍କର ମାତା ମଧ୍ୟ। ଭଗବତ ଗୀତାରେ ଭଗବାନ କହିଛନ୍ତି ପିତା ହମେଶକୁ ମାତା ଧାତା ପିତା ମହ, କିନ୍ତୁ ଯଦିଓ ସେ ପୁତ୍ର ଉପରେ ଆସନ୍ତି କିନ୍ତୁ ତଥାପି ସେ ପୂଜ୍ୟ। ଏଠି ମାତା ଦେହୌତୀ ତାଙ୍କର ପୁତ୍ରକୁ ସ୍ତୁତି କରୁଛନ୍ତି ବା ପ୍ରାର୍ଥନା କରୁଛନ୍ତି। ଶ୍ରୀମଦ୍ ଭାଗବତର ପ୍ରଥମ ସ୍କନ୍ଦ ଅଷ୍ଟମ ଅଧ୍ୟାୟରେ କୁନ୍ତୀ ଦେବୀ ମଧ୍ୟ ତାଙ୍କର ପୁତୁରା ହେବ, କୃଷ୍ଣ ଏବେ ତାଙ୍କର ପୁତୁରା ହେବେ, କୁନ୍ତୀ ଦେବୀ ମଧ୍ୟ ତାଙ୍କର ପିଉସୀ ତାଙ୍କର ପିତାଙ୍କର ଭଉଣୀ, ତେଣୁ ତାକୁ କୁନ୍ତୀ ଦେବୀ ମଧ୍ୟ ତାଙ୍କର ପୁତୁରା ବୋଲି ପ୍ରାର୍ଥନା କରୁଛନ୍ତି। ତେଣୁ ଭଗବାନଙ୍କୁ ସମସ୍ତେ ଏମିତିକି ଯେତେ ବଡ଼ ବଡ଼ ବିଦ୍ୱାନ ଦେବତାମାନେ ଅଛନ୍ତି ବା ବିଦ୍ୱାନ ବ୍ୟକ୍ତି ମୁନି ଋଷି ସମସ୍ତେ ଭଗବାନଙ୍କୁ ପ୍ରାର୍ଥନା କରନ୍ତି। ଅନ୍ତିମରେ ଭାଗବତର ସମସ୍ତ ଯୋଉ ରହିଛି ଜ୍ଞାନ ସବୁ ପ୍ରଦାନ କରିସାରିଲା ପରେ ଶ୍ରୀମଦ ଗୋସ୍ୱାମୀ ଭଗବାନଙ୍କୁ ସ୍ତୁତି କରୁଛନ୍ତି। ଶ୍ରୀମଦ୍ ଭାଗବତର ଦ୍ୱାଦଶ ସ୍କନ୍ଦ ତ୍ରୟୋଦଶ ଅଧ୍ୟାୟରେ ପ୍ରଥମ ଶ୍ଳୋକଟି ସେ ଭଗବାନଙ୍କୁ ସ୍ତୁତି ବ୍ୟବହାର କରିଛନ୍ତି। ଜନ ବ୍ରହ୍ମା ବରମେନ୍ଦ୍ର ରୁଦ୍ରମୃତ ସ୍ତୁନ୍ତି ଦିବ୍ୟ ସେବୀ ବେଦୈ ସାଙ୍ଗ ପ୍ରଦେଇ ଗାୟନ୍ତି ଜନ ଶ୍ୟାମ ଧ୍ୟାନାବସ୍ଥିତ ଗତେନ ମନସା ପଶ୍ୟନ୍ତି ଜନ ଯୋଗିନ ଯଶାନ୍ତ ନବିଧ ସୁରା ଶ୍ରବଣ ଦେବାୟ ତସ୍ମୈ ନମଃ। ଭଗବାନ ଯାହାକୁ ସମସ୍ତେ ପ୍ରାର୍ଥନା କରନ୍ତି, ସମସ୍ତେ ଦିବ୍ୟ ସ୍ତବରେ ଭଗବାନଙ୍କୁ ଆରାଧନା କରନ୍ତି। ବ୍ରହ୍ମା ହୁଅନ୍ତୁ, ବରୁଣ ଯିଏକି ସେ ଜଳ ଦେବତା, ରୁଦ୍ର ଯିଏକି ଶିବଜୀ ଏବଂ ମରୁତ ଯିଏକି ବାୟୁ ଦେବତା, ଏମାନେ ସମସ୍ତେ ଶ୍ରେଷ୍ଠ ଇନ୍ଦ୍ର ମଧ୍ୟ ଯିଏକି ଦେବତାମାନଙ୍କ ରାଜା, ଯେଉଁ ବ୍ରହ୍ମା ବରୁଣ ଇନ୍ଦ୍ର ରୁଦ୍ର ମରୁତ ସ୍ତୁନ୍ନତି ଦିବ୍ୟ ସ୍ତରେ ଭଗବାନଙ୍କୁ ବିଭିନ୍ନ ସ୍ତବ ମାଧ୍ୟମରେ ଦିବ୍ୟ ସ୍ତବ ମାଧ୍ୟମରେ ଭଗବାନଙ୍କୁ ଆରାଧନା କରନ୍ତି। ଏବଂ ଯେତେ ବେଦ ଅଛନ୍ତି ବିଶେଷ ଭାବରେ ତାଙ୍କ ସମସ୍ତ ବେଦମାନଙ୍କ ଭିତରେ ଶ୍ରେଷ୍ଠ ବେଦ ହେଉଛନ୍ତି ସାମବେଦ। ଭଗବତ ଭଗବାନ କହିଛନ୍ତି ଯେ ବେଦନା ସାମବେଦ, ସାମବେଦ ହେଉଛନ୍ତି ସବୁ ବେଦମାନଙ୍କ ଭିତରେ ଶ୍ରେଷ୍ଠ ବେଦ। ତେଣୁ ଏଇ ବେଦରେ ମଧ୍ୟ ବିଭିନ୍ନ କ୍ରମ ଏବଂ ବିଭିନ୍ନ ଉପନିଷଦ ସବୁ ରହିଛନ୍ତି, ତାଦ୍ୱାରା ସେଇ ବେଦ ମାଧ୍ୟମରେ ବେଦେଇ ସାଙ୍ଗ ପ୍ରଦକ ଉପନିଷଦ ଗାୟନ୍ତି ଯେ ଶ୍ୟାମଗା ଶ୍ୟାମଗା କହିଲେ ସାମବେଦ ଭଗବାନଙ୍କର ଗୁଣଗାନ କରନ୍ତି। ଏବଂ ଧ୍ୟାନାବସ୍ଥିନ ମନସା ଯେଉଁମାନେ ଯୋଗୀ ଯେଉଁମାନେ ଅଷ୍ଟାଙ୍ଗ ଯୋଗ ଆଚରଣ କରନ୍ତି ସେମାନେ ଯେଉଁ ଅଷ୍ଟାଙ୍ଗ ଯୋଗ ପଦ୍ଧତି ରହିଛି ଯମ ନିୟମ ଆସନ ପ୍ରାଣାୟମ ଧ୍ୟାନ ଧାରଣା ଇତ୍ୟାଦି ମାଧ୍ୟମରେ ଭଗବାନଙ୍କର ଧ୍ୟାନ କରନ୍ତି, ସେ ଭଗବାନଙ୍କୁ ହୃଦୟରେ ଦର୍ଶନ କରନ୍ତି। ଧ୍ୟାନ ଅବସ୍ଥିତ ଗତେନ ମନସା ପଶ୍ୟନ୍ତି ଯେ ଯୋଗିନ ମନରେ ବା ତାଙ୍କ ହୃଦୟ ଭିତରେ ଯେତେବେଳେ ଦର୍ଶନ କରନ୍ତି ସେ ସେଇ ଭଗବାନ ଯାହାକୁ ଯଶାନ୍ତ ନ ବିଧୁ ସୁରାଶ୍ରବଣ ଦେବା ତସ୍ମୀ ନା, ଯାହାଙ୍କର ଅନ୍ତ କେହି ପାଇପାରନ୍ତି ନାହିଁ, ସୁରଧନ୍ତୁ ବା ଅସୁରଧନ୍ତୁ କେହି ଅନ୍ତ ପାଇପାରନ୍ତି, ତେଣୁ ସେଇ ଭଗବାନଙ୍କୁ ମୁଁ ମୋର ପ୍ରଣାମ ନିବେଦନ କରୁଛି। ସୁତ ଗୋସ୍ୱାମୀ ତାଙ୍କ କହିବାର ଉଦ୍ଦେଶ୍ୟ ବିଭିନ୍ନ ଆଚାର୍ଯ୍ୟମାନେ ତାଙ୍କ ଟୀକା କହିଛନ୍ତି, କହିବାର ଉଦ୍ଦେଶ୍ୟ ହେଉଛି ଯେ ଭଗବାନଙ୍କର ଯୋଉ ଗୁଣ ବା ଭଗବାନଙ୍କ ଯୋଉ ରୂପ ଗୁଣ ଲୀଳା ଏସବୁ ରହିଛି କେହି ଅନ୍ତ କରିପାରିବ ନାହିଁ। ତେଣୁ ସୁତ ଗୋସ୍ୱାମୀ ଯେଉଁଦିନ ବହୁତ କିଛି ବର୍ଣ୍ଣନା କରିଛନ୍ତି ସେମାନେ ଭାଗବତରେ 18,000 ଶ୍ଳୋକରେ ଭଗବାନଙ୍କ ସ୍ତୁତି ଗାନ କରିଛନ୍ତି ବା ଭଗବାନଙ୍କର ଲୀଳା ସବୁ ବର୍ଣ୍ଣନା କରିଛନ୍ତି, କିନ୍ତୁ ତଥାପି ସିଏ ନିଜେ ଅନୁଭବ କରୁଛନ୍ତି ଯେ ଭଗବାନଙ୍କର କେହି ଅନ୍ତ ପାଇପାରିବେ ନାହିଁ, ମୁଁ କ'ଣ ଅନ୍ତ କରିପାରିବି। ତେଣୁ ଏମିତି ଭାବରେ ସମସ୍ତେ ଭଗବାନଙ୍କ ସ୍ତୁତି କରୁଛନ୍ତି। ତେଣୁ ମାତା କପିଳ ଦେବ ମଧ୍ୟ ମାତା ଯିଏ ଦେହୌତୀ ସେ ମଧ୍ୟ କପିଳ ଦେବ ଭଗବାନଙ୍କର ସ୍ତୁତି ଏଇ ଅଧ୍ୟାୟରେ ସବୁ କରିଛନ୍ତି। ତେଣୁ ଆ ପରେ ଆଉ ଦୁଇଟି ଶ୍ଳୋକ ଅଛନ୍ତି ଯେଉଁ ବହୁତ ମାନେ ଫେମସ୍ ବା ବହୁତ ବହୁତ ମୂଲ୍ୟବାନ ଶ୍ଳୋକ ବହୁତ ମାନେ ଫେମସ୍ ଇମ୍ପୋର୍ଟାଣ୍ଟ ଶ୍ଳୋକ ଯେତେବେଳେ ଆଲୋଚନା ହେବ ସେ କରିବ। ତେଣୁ ଆଜିର ଯେଉଁ ଶ୍ଳୋକ ପଞ୍ଚମ ଶ୍ଳୋକରେ କହୁଛନ୍ତି ଯେ ତ୍ୱ ଦେହ ତନୁ ତ୍ୱ ଦେହତନ୍ତ୍ର ପ୍ରସମାୟ ପାପମାନ ଭଗବାନ ଯେତେବେଳେ ଆସନ୍ତି ଭଗବତ ଚତୁର୍ଥ ଅଧ୍ୟାୟରେ ଭଗବାନ କହିଛନ୍ତି ସେ କଥା ଏଠି ପ୍ରଭୁପାଦ ତାଙ୍କ ଭାଗବତରେ ମଧ୍ୟ ଉଦ୍ଧାର କରିଛନ୍ତି ଯେ ଭଗବାନଙ୍କର ମୁଖ୍ୟତଃ ତିନୋଟି କାର୍ଯ୍ୟ ଥାଏ। ଭଗବାନ କୋଉ ସମୟରେ ଆସନ୍ତି ନା ଯୋଉ ସମୟରେ ଧର୍ମ ଗ୍ଲାନି ହୁଏ ଅଧର୍ମ ଅଭ୍ୟୁତାନ ହୁଏ ସେଇ ସମୟରେ ଭଗବାନ ପ୍ରତି ଯୁଗରେ ଆସନ୍ତି ଏବଂ ଖାଲି ଯେ ମାନବ ମାନଙ୍କର ସମାଜରେ ସେ ଆସନ୍ତି ତା ନୁହଁ ସବୁ ସମାଜ ଦେବତା ମାନଙ୍କ ସମାଜରେ ପଶୁମାନଙ୍କ ସମାଜରେ ଜଳଜୀବ ମାନଙ୍କ ସମାଜରେ ଋଷିମାନଙ୍କ ସମାଜରେ ସମସ୍ତ ସବୁଥିରେ ଭଗବାନ ଆସନ୍ତି ବିଭିନ୍ନ ଯୁଗରେ ବିଭିନ୍ନ ସମୟରେ ଭଗବାନ ଆସନ୍ତି ଏବଂ ତାଙ୍କ କାର୍ଯ୍ୟ କଣ ଥାଏ ନା ଦୁଃଖ କାର୍ଯ୍ୟ ହେଉଛି ତିନୋଟି ଥାଏ ଗୋଟେ ହେଉଛି ଯେ ପରିତ୍ରାଣାୟ ସାଧୁ ନା ସାଧୁ ମାନେ ଯେଉଁମାନେ ଭଗବାନଙ୍କର ଶରଣରେ ଯାଇଛନ୍ତି ତାଙ୍କୁ ସାଧୁ ବୋଲି କୁହାଯିବ ତେଣୁ ତାକୁ ତ୍ରାଣ କରିବା ତାକୁ ଆନନ୍ଦ ପ୍ରଦାନ କରିବେ ଏବଂ ବିନାଶ ଦୁଷ୍କୃତା ଭୌତିକ ଜଗତରେ କହିଲେ ଏଠି ଦୁଷ୍କୃତ ମାନଙ୍କର ପ୍ରାଧାନ୍ୟ ବେଶୀ ରହିଛି ଯେଉଁମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ ତେଣୁକରି ସାଧାରଣତଃ ଲୋକମାନେ ଭାବନ୍ତି ଯେ ଏତେ ଲୋକ ଭଗବାନ ମାନୁନାହାନ୍ତି ତେଣୁ ଆମେ କଣ ମାନିବା ଯଦିଓ ଲୋକଙ୍କର ଭଗବାନଙ୍କ ପ୍ରତି କିଛି ବିଶ୍ୱାସ ଅଛି କିନ୍ତୁ ଏଇ ଯୋଉ ଅସତ୍ସଙ୍ଗ ଫଳରେ ବା ଏଇ ଦୁଷ୍କୃତମାନଙ୍କ ଫଳରେ ଦୁଷ୍କୃତମାନଙ୍କ ସଂଲାଭ ଫଳରେ ଅନ୍ୟ ମଧ୍ୟ ସେଇ ଭଗବାନଙ୍କୁ ବିଶ୍ୱାସ କରନ୍ତି ବା ଭଗବାନଙ୍କର ଶରଣରେ ଯାଆନ୍ତି ତେଣୁ ଭଗବାନ ଆସନ୍ତି ସେମାନେ ଏଇ ଦୁଷ୍କୃତମାନଙ୍କୁ ବିନାଶ କରନ୍ତି ଏବଂ ଦୁଷ୍କୃତମାନଙ୍କୁ ବିନାଶ କରିବା ଦ୍ୱାରା ଯେ ତାଙ୍କ ପ୍ରତି କ୍ଷତି ହେଉଛି ବା ତାଙ୍କୁ ହିଂସା କରାଯାଉଛି ତା ମଧ୍ୟ ନୁହଁ ଭଗବାନ ଯୋଉ ଦୁଷ୍କୃତମାନଙ୍କୁ ଯେଉଁମାନେ ଅଭକ୍ତମାନଙ୍କୁ ବା ରାକେଶ ମାନଙ୍କୁ ବା ଅସୁର ମାନଙ୍କୁ ଯେ ବିନାଶ କରନ୍ତି ତା ଦ୍ୱାରା ମଧ୍ୟ ତାଙ୍କର ପ୍ରକୃତ ଶ୍ରେଷ୍ଠ ଗତି ତାଙ୍କୁ ମଧ୍ୟ ପ୍ରଦାନ କରନ୍ତି ସେଥିପାଇଁ ଭଗବାନଙ୍କର ଗୋଟେ ନାମ ହେଉଛି ଯେ ଯେଉଁ ଭଗବାନ ଯାହାକୁ ବିନାଶ କରନ୍ତି ତାଙ୍କୁ ମଧ୍ୟ ଶ୍ରେଷ୍ଠ ଗତି ପ୍ରଦାନ କରନ୍ତି ତେଣୁ ତା ଦ୍ୱାରା ମଧ୍ୟ ସେ ଭଗବାନ ସେମାନଙ୍କର ମଙ୍ଗଳ କରନ୍ତି ଭଗବାନ ତାଙ୍କର ଅମଙ୍ଗଳ କରନ୍ତି ନାହିଁ ଏବଂ ଧର୍ମ ସଂସ୍ଥାପନ କରନ୍ତି ଧର୍ମ ସଂସ୍ଥାପନ ଆମେ ଧର୍ମ କଣ ଆମେ ଜାଣିପାରୁନେ ବର୍ତ୍ତମାନ ମଧ୍ୟ ଧର୍ମ କହିଲେ ବିଭିନ୍ନ ଲୋକ ବିଭିନ୍ନ ପ୍ରକାର କଥା କହିଲେ ସେ ଧର୍ମ କର ସାଧାରଣତଃ ଧର୍ମ କହିଲେ କଣ ଲୋକ ବୁଝନ୍ତି ନା ଧର୍ମ ଅର୍ଥ କାମ ମୁଖ୍ୟ ଧର୍ମ ସାଧାରଣତଃ ଲୋକମାନେ ବିଭିନ୍ନ ଧର୍ମ ଆଚରଣ କରନ୍ତି ବିଭିନ୍ନ ମନ୍ଦିର ଯିବା ବା ବିଭିନ୍ନ ଯୋଉ ଧର୍ମ ଯୋଜନା ସବୁ ବିଭିନ୍ନ ପ୍ରକାର ପୁଣ୍ୟ କାର୍ଯ୍ୟ ସବୁ ରହିଛି ଏ କାର୍ଯ୍ୟ କରିବା ଦ୍ୱାରା ତାଙ୍କର ଉଦ୍ଦେଶ୍ୟ ଥାଏ ଯେ ସେମାନେ କିଛି ଅର୍ଥ ପ୍ରାପ୍ତ ହେବେ ଏବଂ ସେଇ ଅର୍ଥଟା କଣ ପାଇଁ ବିନିଯୋଗ କରିବେ ନା ବିଭିନ୍ନ ପ୍ରକାର କାମନା ତାଙ୍କର ଯୋଉ ରହିଛି ସେ କାମନା ପୂରଣ କରିବା ପାଇଁ ସେ ଅର୍ଥ ବିନିଯୋଗ କରିବେ ଏବଂ ଅନ୍ତରେ ଏ ବୌଦ୍ଧିକ ଜଗତରୁ କେମିତି ମୁକ୍ତି ପାଇଲେ ବା ମୋକ୍ଷ ପ୍ରାପ୍ତ ହେଲେ ସାଧାରଣତଃ ଧର୍ମ କରି ଲୋକମାନେ ଏଇ ଚାରୋଟି ଜିନିଷ ହିଁ ବୁଝନ୍ତି ଧର୍ମ ଅର୍ଥ କାମ କିନ୍ତୁ ପ୍ରକୃତ ଧର୍ମର ଅର୍ଥ ତା ନୁହଁ ଭଗବାନ ପ୍ରକୃତ ଧର୍ମ କଣ ସେ ନିଜେ ଧର୍ମ ସଂସ୍ଥାପନ କରନ୍ତି ଭଗବତ ଗୀତାରେ ଏବଂ ଅନ୍ୟାନ୍ୟ ଶାସ୍ତ୍ରମାନଙ୍କରେ ଭଗବାନ ଆସୁଛନ୍ତି ଏ କପିଳ ବର୍ତ୍ତମାନ ଆସି ସେ ପ୍ରକୃତ ଧର୍ମକୁ ପ୍ରକୃତ ଧର୍ମ କଣ ସେ କଥା ସେ ବତେଇ କହିକି ଯାଇଛନ୍ତି ତେଣୁ ବିଭିନ୍ନ ଯୋଉ ଅବତାର ଆସୁଛନ୍ତି ଏଠାରେ ଦେବତୀ ମାତା ଆମକୁ ସେଟା କହିବେ ଯେ ପ୍ରଥମ ହେଉଛି ତ୍ୱମ ଦିବତନ୍ତ୍ର ପ୍ରସନ୍ନ ପାପମାନ ପାପ ଯେତେବେଳେ ଥାଇଯାଉଛି ଅଧର୍ମର ଅଭ୍ୟୁତ୍ଥାନ ହେଉଛି ଧର୍ମର ଗ୍ଲାନି ହେଉଛି ମାନେ ଅଧର୍ମର ଅଭ୍ୟୁତ୍ଥାନ ହେଉଛି ଏବଂ ପାପ କହିଲେ ପାପର ଅନେକ ପ୍ରକାର ପାପ ରହିଛି ସେ ପାପ କହିଲେ ଅର୍ଥ କଣ ବୁଝାଉଛି ଯେତେବେଳେ ଆମର ଶ୍ରୀମଦ୍ ଭାଗବତ ଷଷ୍ଠ ସ୍କନ୍ଧରେ ଯେ ଅଜାମ ଉପାଖ୍ୟାନରେ ବର୍ଣ୍ଣନା କରାଯାଇଛି ଯେତେବେଳେ ଅଜାମଳକୁ ନେଇଯିବା ପାଇଁ ଆସିଛନ୍ତି ଯମରାଜଙ୍କର ଦୂତ ମାନେ ଆସିଛନ୍ତି ତିନି ଜଣ ଦୂତ ଆସିଛନ୍ତି କାହିଁକି ନା ସାଧାରଣତଃ ଆମେ ଯେଉଁ ପାପ କାର୍ଯ୍ୟ କରୁଛେ ତିନି ପ୍ରକାର ପାପ କାର୍ଯ୍ୟ କରୁଛେ କାୟ ମନ ବାକ୍ୟ ଶରୀର ଦ୍ୱାରା କିଛି କାର୍ଯ୍ୟ ପାପ କାର୍ଯ୍ୟ କରାଯାଉଛି ମନରେ ମଧ୍ୟ ଆମେ ଚିନ୍ତା କରୁଛେ ବିଭିନ୍ନ ପାପ କାର୍ଯ୍ୟ ଏବଂ ବାକ୍ୟ କଥା ମାଧ୍ୟମରେ ମଧ୍ୟ ବିଭିନ୍ନ ପାପ କଥା ମଧ୍ୟ କହୁଛେ ତେଣୁ ଆମେ ଯେହେତୁ ତିନି ପ୍ରକାର ପାପ କାର୍ଯ୍ୟ କରୁଛେ ସେଥିପାଇଁ ଯମରାଜଙ୍କର ତିନି ଜଣ ଦୂତ ଆସିଛନ୍ତି ଅଲାମେଳାର ଅନ୍ତିମ ସମୟ ଆସିଯାଇଛି ଯେ 88 ବର୍ଷ ବୟସ ତାକୁ ହେଇଛି ସେ ସମୟରେ ତିନି ଜଣ ଯମଦୂତ ଆସି ପହଞ୍ଚିଯାଇଛନ୍ତି ତେଣୁ ସେ ଯମଦୂତ ଯେତେବେଳେ ଅଲାମେଳାର ତାର ଯୋଉ ଆତ୍ମା ଯେଉଁ ସୂକ୍ଷ୍ମ ଶରୀର ଅଛି, ଆମର ଯେଉଁ ସ୍ଥୂଳ ଶରୀର ଭିତରେ ଆମର ସୂକ୍ଷ୍ମ ଶରୀର ରହିଛି। ସୂକ୍ଷ୍ମ ଶରୀର କଣ ନା ମନ ବୁଦ୍ଧି ଏବଂ ଅହଂକାର, ଏ ତିନି ଦ୍ୱାରା ଆମ ସୂକ୍ଷ୍ମ ଶରୀର ରହିଛି। ଯେମିତି ଆମେ ରାତିରେ ସ୍ୱପ୍ନ ଦେଖୁଛେ, ସ୍ୱପ୍ନରେ ବିଭିନ୍ନ ପ୍ରକାର ଜିନିଷ ଦେଖୁଛେ, ବିଭିନ୍ନ ପ୍ରକାର କଥା ଦେଖୁଛେ, କିନ୍ତୁ ସେଇଟା ହଉଛି ସୂକ୍ଷ୍ମ ଶରୀରରେ ସେସବୁ କାର୍ଯ୍ୟ ହଉଛି। ସ୍ଥୂଳ ଶରୀର ଆମର ଶୋଇପଡ଼ୁଥିବା ସେଇଟା ମାନେ ବିଶ୍ରାମ ରହିଛି, କିନ୍ତୁ ସୂକ୍ଷ୍ମ ଶରୀରରେ ଆମେ ସେସବୁ କାର୍ଯ୍ୟ କରୁଛେ। ସ୍ୱପ୍ନ ଭିତରେ ଯାହା ସବୁ ଦେଖୁଛେ ସେ ସୂକ୍ଷ୍ମ ଶରୀର ଦେଖୁଛେ। ତେଣୁ ଏଇ ସୂକ୍ଷ୍ମ ଶରୀରକୁ ଯେତେବେଳେ ନବା ବସିଛନ୍ତି ଯମରାଜ ତିନି ଜଣ ବୃଦ୍ଧ, ସେ ସମୟରେ ଅଜାମିଳ ବହୁତ ଭୟ କରିଯାଇଛି। ଏ ଯେଉଁ ଯମରାଜ ଦୂତମାନଙ୍କୁ ଦେଖି ତାଙ୍କ ବିକଟାଳ ରୂପ ସେ ବର୍ଣ୍ଣନା କରାଯାଇଛି, ତାଙ୍କ ବିକଟାଳ ରୂପ ଦେଖିକିରି ସେ ଭୟ କରିଯାଇଛନ୍ତି। ଏବଂ ଭୟରେ ସେ ନାରାୟଣ ବୋଲି ତାଙ୍କର ପୁଅ ଯିଏକି 5 ବର୍ଷ ବାଳକ ସେ ନିକଟରେ ଖେଳୁଥିଲା, ତାକୁ ପୁଅକୁ ଲକ୍ଷ୍ୟ କରି ସେ ନାରାୟଣ ନାମ ଦେଇଛି। ଯେହେତୁ ସେ ଭଗବାନଙ୍କର ନାରାୟଣ ଭଗବାନଙ୍କର ନାମ ଏବଂ ସେ ନାରାୟଣଙ୍କର ନାମ ସେ ଗ୍ରହଣ କରିଛି, ସେଥିପାଇଁ ଭଗବାନଙ୍କର ବିଷ୍ଣୁଙ୍କର 4 ଜଣ ଦୂତ ଆସି ପହଞ୍ଚିଯାଇଛନ୍ତି। ନାରାୟଣ 4 ଲକ୍ଷ ସେ ଉଚ୍ଚାରଣ କରିଛନ୍ତି, ସେଥିପାଇଁ 4 ଜଣ ଦୂତ ମଧ୍ୟ ଆସି ପହଞ୍ଚାଇଛନ୍ତି। ତେଣୁ ଯମରାଜଙ୍କର ଦୂତ ଏବଂ ବିଷ୍ଣୁଙ୍କର ଦୂତ ଭିତରେ ତାଙ୍କ ଭିତରେ ଆଲୋଚନା ଚାଲିଛି, ସେମାନେ ବାଧା ଦେଇଛନ୍ତି। ଯମରାଜଙ୍କ ଦୂତକୁ କେହି ବାଧା ଦିଅନ୍ତି ନାହିଁ, ପ୍ରଥମ ଥର ପାଇଁ ଜୀବନରେ ସେମାନେ ବାଧା ପ୍ରାପ୍ତ ହେଉଛନ୍ତି। ଗୋଟେ ପାପି ସବୁଠାରୁ ବିଶିଷ୍ଟ ପାପି ଆମର କୁହାଯାଇଛି ଚିତ୍ରଗୁପ୍ତ, ତାଙ୍କର ଯେଉଁ ପାପର ଲିଷ୍ଟ କରିଥିଲେ ସେ ସରୁନଥିଲା, ପେଜ୍ ସରୁନଥିଲା, ଏତେ ପାପ ସେ କାର୍ଯ୍ୟ କରିଥିଲେ। ତେଣୁ ଯେତେବେଳେ ସେ ପ୍ରଥମଥର ପାଇଁ ଯେତେବେଳେ ଯମଗୁପ୍ତମାନଙ୍କର ଯମରାଜଙ୍କ ଦୂତମାନେ ବାଧା ପ୍ରାପ୍ତ ହେଉଛନ୍ତି, ଆଶ୍ଚର୍ଯ୍ୟ ହେଉଛନ୍ତି। ଆଜି ପର୍ଯ୍ୟନ୍ତ କେହି ତାଙ୍କୁ ବାଧା ଦେଇନାହାନ୍ତି, ସେ ଯେଉଁଠି ଯାଇଛନ୍ତି ସେ ପାପି ବ୍ୟକ୍ତିକୁ ନେଇକି ଆସିଛନ୍ତି, କିନ୍ତୁ ଏଠି କେମିତି ପ୍ରଥମଥର ପାଇଁ ସେ ବାଧା ପ୍ରାପ୍ତ ହେଇଛନ୍ତି, ଆଶ୍ଚର୍ଯ୍ୟ ହେଇଯାଇଛନ୍ତି। ତେଣୁ ତାପରେ ସେ ଯମରାଜ ପଚାରିଲେ, ଇଏ ମାନେ କିଏ, ଏମାନେ କେମିତି ଆମକୁ ବାଧା ଦେଲେ, ଆପଣଙ୍କ ଉପରେ ଆଉ କିଏ ଅଛନ୍ତି? ସେ ଜାଣିନଥିଲେ ଯେ ଯମରାଜ ଉପରେ ଆଉ କିଏ ଅଛନ୍ତି ବୋଲି ସେ ଜାଣିନଥିଲେ। ତେଣୁ ବିଷ୍ଣୁ ଦୂତମାନେ ପଚାରିଛନ୍ତି, ତମେ କଣ ପାପ କରି କଣ ଧର୍ମ କଣ କହିଲ, ତମେ ତ ଧର୍ମରାଜଙ୍କ ଦୂତ ବୋଲି କହୁଛ, କଣ ଧର୍ମଟା କୁହ। ତେଣୁ ଯମରାଜଙ୍କ ଦୂତ ଧର୍ମ ବିଷୟରେ ସେଠି କହିଛନ୍ତି, ପାପ ବିଷୟରେ ସେଠି କହିଛନ୍ତି, ବେଦ ପ୍ରାଣୀ ଯୋଉ ଧର୍ମ ହି ଅଧର୍ମ ବିପର୍ଯ୍ୟୟ, ବେଦ ନାରାୟଣ ସାକ୍ଷାତ ସ୍ୱୟଂଭୁ ଇତି ସୁଷୁମ। ଧର୍ମର ଅର୍ଥ ସେ କହିଛନ୍ତି ଯେ ବେଦ ପ୍ରଣୀତ ଧର୍ମ, ଧର୍ମ କଣ ସେ ବେଦରେ, ଧର୍ମର ଗ୍ରନ୍ଥ ଧର୍ମଗ୍ରନ୍ଥ ହଉଛି ବେଦ, ବେଦରେ ସେସବୁ ବର୍ଣ୍ଣନା କରାଯାଇଛି କଣ ଧର୍ମ ଏବଂ ଅଧର୍ମ କୋଉଟା, ନା ଯୋଉଟା ନିଷିଦ୍ଧ କରାଯାଇଛି, ଏଟା କରିବା କଥା ନୁହଁ। ତେଣୁ ନିଷିଦ୍ଧ କରାଯାଇଛି, ନିଷିଦ୍ଧ କର୍ମକୁ ପାପ କର୍ମ ବୋଲି କୁହାଯାଉଛି, ଅଧର୍ମ ବୋଲି କୁହାଯାଉଛି। ଏବଂ ଭଗବତ ଗୀତା ମଧ୍ୟ ଭଗବାନ କହୁଛନ୍ତି 3 ପ୍ରକାର କର୍ମ ରହିଛି, କର୍ମ ଅକର୍ମ ଏବଂ ବିକର୍ମ, 3 ପ୍ରକାର କର୍ମ। ତେଣୁ ବିକର୍ମ ହଉଛି ପାପ କର୍ମ, କର୍ମ ହଉଛି ପୁଣ୍ୟ କର୍ମ। ତେଣୁ ପାପ କର୍ମ ଏବଂ ପୁଣ୍ୟ କର୍ମ ଉର୍ଦ୍ଧରେ ଯୋଉ ଯାହା ଅଛି ତାକୁ ଅକର୍ମ ବା ଭକ୍ତି ଯୋଗ ବୋଲି କୁହାଯାଉଛି, 3 ପ୍ରକାର କର୍ମ ରହିଛି। ତେଣୁ ଯେତେବେଳେ ଯମରାଜ ଦୂତ ସବୁ ବର୍ଣ୍ଣନା କଲେ, ସେତେବେଳେ ଭଗବାନ ବିଷ୍ଣୁଙ୍କର ଦୂତମାନେ କହିଲେ ତମେ ପ୍ରକୃତ ଧର୍ମ ବିଷୟରେ କିଛି ଜାଣିନ, ତମେ ଯାଇକି ତମର ଧର୍ମରାଜ ପଚାରିବ କଣ ଧର୍ମ, ତାପରେ ସେ ଯାଇକି। ତେଣୁ ଏଇ ପାପର ଲିଷ୍ଟ ବହୁତ ପ୍ରକାର ରହିଛି, କିନ୍ତୁ ମୁଖ୍ୟ ପାପର 4ଟି ସ୍ଥାନ ରହିଛି। ଯେତେବେଳେ କଳି ଆସି ପହଞ୍ଚନ୍ତି, ସେତେବେଳେ ପରୀକ୍ଷିତ ମହାରାଜ ତାଙ୍କୁ ଯେତେବେଳେ ହତ୍ୟା କରିବାକୁ ଉଦ୍ୟୋଗ ଦେଇଛନ୍ତି, କାହିଁକି ନା କଳି କଣ କରୁଛନ୍ତି, ଗୋଟେ ରାଜାଙ୍କର ବେଶ ପିନ୍ଧି ଗୋବିନ୍ଦଙ୍କୁ ପ୍ରହାର କରୁଛନ୍ତି, ମାନେ ଗୋଟେ ଗାଈ ଏବଂ ଗୋଟେ ବୃଷଭ ଅଛନ୍ତି ଷଣ୍ଢ, ତାଙ୍କୁ ସେ ପ୍ରହାର କରୁଛନ୍ତି, ଗାଈକୁ ସେ ପ୍ରହାର କରୁଛନ୍ତି। ତେଣୁ ପରୀକ୍ଷିତ ମହାରାଜ କହିଲେ ଯେ ମୋ ରାଜ୍ୟରେ ଗାଈମାନେ ସୁରକ୍ଷିତ ରହିଛନ୍ତି, ଗାଈକୁ ସୁରକ୍ଷା ଦେବା ପାଇଁ ଭଗବାନ ନିର୍ଦ୍ଦେଶ ଦେଇଛନ୍ତି। ଭଗବତ ଗୀତାରେ ଭଗବାନ କହିଛନ୍ତି 10ଅଧ୍ୟାୟରେ ଯେ କୃଷି ଗୋରକ୍ଷା ବାଣିଜ୍ୟ, ଗୋରକ୍ଷା ହେଉଛି ବିଶେଷ ଭାବରେ 30 ଲକ୍ଷ ପ୍ରକାର ପଶୁ ଅଛନ୍ତି, କିନ୍ତୁ ଭଗବାନ ଆଉ କାହା ରକ୍ଷା କଥା କହିନାହାନ୍ତି, ଗୋ ରକ୍ଷା କଥା କହିଛନ୍ତି। ତେଣୁ ଗୋ ରକ୍ଷା ହେଉଛି ଧର୍ମ। ତେଣୁ ପରୀକ୍ଷିତ ମହାରାଜ କହିଲେ ମୋ ରାଜ୍ୟରେ ଧର୍ମ ପୂର୍ଣ୍ଣ ଭାବରେ ପାଳନ କରେ, ତମେ କିଏ ଆସିକରି ଏ ଅଧର୍ମ କାର୍ଯ୍ୟ କରୁଛ? ତେଣୁ ସେ କଳିକି ଯେତେବେଳେ ହତ୍ୟା କରିବାକୁ କହିଛନ୍ତି, ସେତେବେଳେ କଳି ନିଜର ପରିଚୟ ପ୍ରଦାନ କରିଛନ୍ତି, ତେଣୁ ସେ ସ୍ଥାନ ମାଗିଛନ୍ତି। ତେଣୁ ପରିଚିତ ମହାରାଜ ତାଙ୍କୁ ଚାରୋଟି ପାପର ମୁଖ୍ୟ ସ୍ଥାନ ପ୍ରଦାନ କରିଛନ୍ତି। ଏଇ ଚାରୋଟି ସ୍ଥାନ ତେବେ ରହିବ ଅଭ୍ୟର୍ଥତା ତଦାଦଶ୍ମୀ ସ୍ଥାନାନି କଳେ ଯଦୁ ଦୀର୍ଘମ ପାଣ ସ୍ତ୍ରିୟମ ସୁନା ତତ୍ର ଅଧର୍ମ ସତ୍ୟ। ଚାରୋଟି ମୁଖ୍ୟ ସ୍ଥାନ ହେଉଛି ପାପର। ବର୍ତ୍ତମାନ ଆମ ଶ୍ରାବଣ ମାସ ଆସିଛି, ବର୍ତ୍ତମାନ ବର୍ଷା ସମୟ ଆସିଗଲା, ତେଣୁ ବର୍ଷାକୁ ଆମେ ବନ୍ଦ କରିପାରିବାନି, କିନ୍ତୁ ଆମେ ଯଦି ଛତା ଆଶ୍ରୟ ନେବା ତାହେଲେ ଆମେ ବର୍ଷାରୁ ମୁକ୍ତ ପାଇପାରିବା, ମୁକ୍ତି ହେଇପାରିବା। ତେଣୁ ସେଥିପାଇଁ ବର୍ତ୍ତମାନ କଳିଯୁଗର ସମୟ ଚାଲିଛି, ତେଣୁ କଳିଯୁଗ କହିଲେ ଅଧର୍ମର ଯୁଗ। ତେଣୁ ମୁଁ କଳିଯୁଗ ମାନେ ତାକୁ ଚାରୋଟି ସ୍ଥାନ ପ୍ରଦାନ କରିଛନ୍ତି। ଅଭ୍ୟର୍ଥିତ ତଥା ତସ୍ମୈ ଯେତେବେଳେ ସେ ପ୍ରାର୍ଥନା କରିଛନ୍ତି ତେଣୁ ସ୍ଥାନା ହିଁ କଳେ ଦେଲୁ, କଳିକୁ ଚାରୋଟି ସ୍ଥାନ ଦେଲେ କ'ଣ କ'ଣ ଦ୍ୟୁତମ ପାଣ ସ୍ତ୍ରୀୟମ ସୁନା। ଦ୍ୟୁତମ କହିଲେ ଯେଉଁ ବିଭିନ୍ନ ନିଶା ଯେଉଁ ଗ୍ୟାମ୍ବଲିଂ ବା ଖେଳ ସବୁ ରହିଛି ଲଟ୍ରି ଖେଳ ଇତ୍ୟାଦି, ସେଇଟା ପାନ କହିଲେ ଯେତେ ନିଶା ଦ୍ରବ୍ୟ ରହିଛି ଚାଠୁ ଆରମ୍ଭ କରି ଚା ପାନ ବିଡ଼ି ସିଗରେଟ୍ ମଦ ମଞ୍ଜେଇ ଭାଙ୍ଗ ଯାହା ସବୁ ଏସବୁ ପାପର ସ୍ଥାନ। ସ୍ତ୍ରୀ କହିଲେ ଅବୈଧ ସ୍ତ୍ରୀ ସଙ୍ଗ, ନିଜ ସ୍ତ୍ରୀ ଛଡ଼ା ଅନ୍ୟ ସ୍ତ୍ରୀ ସଙ୍ଗ କହିବା ଏକ ଅବୈଧ ସ୍ତ୍ରୀ ସଙ୍ଗ କହିବା। ଏବଂ ସୁନା କହିଲେ ଜୀବ ହତ୍ୟା, ଯେଉଁ ମାଛ ମାଂସ ଇତ୍ୟାଦି ଆମେ ଖାଉଛେ ଆମିଷ ଦ୍ରବ୍ୟ ସବୁ ଖାଉଛେ ସେ ହେଉଛି ଜୀବ ହତ୍ୟା। ତେଣୁ ଦ୍ୱିତୀୟ ପାନ ସ୍ତ୍ରୀୟ ସୁନା ଯତ୍ର ଅଧର୍ମ ଚତୁର୍ଭୁଜ, ଏଇ ଚାରୋଟି ସ୍ଥାନ କଳିକୁ ପ୍ରଦାନ କରିଛନ୍ତି। ତେଣୁ ଆମର ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭଗବାନ ସଙ୍ଗରେ ଜଣେ ଯେତେବେଳେ ଏଠିକି ଆସୁଛନ୍ତି ତାଙ୍କୁ ଏଇ ଚାରୋଟି ବିଧି ନିଷେଧ କୁହାଯାଉଛି, ଏଇଠି ଚାରୋଟି ମାନେ ବର୍ଜନ କରିବା ପାଇଁ କୁହାଯାଉଛି ବିଧି ନିଷେଧ। ତେଣୁ ଇଏ ହେଉଛି ପାପର ସ୍ଥାନ। ଭଗବାନ ଯେତେବେଳେ ଆସନ୍ତି ସେ କ'ଣ କରନ୍ତି ନା ପ୍ରସମାୟ ପାପମାନ, ପାପକୁ ପ୍ରସମ କରନ୍ତି ବା ପାପକୁ ବନ୍ଦ କରନ୍ତି, ପାପର ସ୍ଥାନକୁ ବନ୍ଦ କରନ୍ତି। ଏ ଭଗବାନଙ୍କର ଗୋଟେ କାରଣ, ଏ ଭଗବାନ ଦେବତୀ ମାତା ତାଙ୍କର ସ୍ଥିତିରେ କହୁଛନ୍ତି ଏତମ ଦେହତନ୍ତ୍ର ବା ପ୍ରସମାୟ ପାପମାନ ନିଦେଶ ଭାଜାଂଚ ବିଭୁ ବିଭୂତୟେ। ତାପରେ ଖାଲି ଯେ ପାପକୁ ପ୍ରସମ କରନ୍ତି ବା ପାପକୁ ବନ୍ଦ କରନ୍ତି ତା ନୁହଁ, ସେ ଆଉ କ'ଣ କରନ୍ତି ନା ନିଦେଶ ଭାଜାଂଚ ବିଭୁ ବିଭୂତୟେ, ସେ ବିଭିନ୍ନ ପ୍ରକାର ଉପଦେଶ ନିର୍ଦ୍ଦେଶ ପ୍ରଦାନ କରନ୍ତି, ବିଭିନ୍ନ ପ୍ରକାର ଧର୍ମ ବିଷୟରେ ବିଭିନ୍ନ ପ୍ରକାର ଉପଦେଶ ପ୍ରଦାନ କରନ୍ତି। ଇଏ ଅଧର୍ମକୁ ଖାଲି ବନ୍ଦ କରନ୍ତି ତା ନୁହଁ, ଧର୍ମକୁ ସ୍ଥାପନ କରନ୍ତି। ନିର୍ଦ୍ଦେଶ ଭାଜନ ସେ ବିଭୁ ବିଭୂତେ ପ୍ରଚାର କରନ୍ତି, ଚାରିଆଡ଼େ ସେଟାକୁ ପ୍ରଚାର କରନ୍ତି। ଏବଂ ଯଥା ବତାରା ସ୍ତର ସୁପରାଧ, ଖାଲି ଯେ ଭଗବାନ ଏଇ କବିତ ଉପରେ ଆସିଛନ୍ତି ତା ନୁହଁ, ସେ ବିଭିନ୍ନ ଅବତାର ଆସୁଛନ୍ତି, ବିଭିନ୍ନ ଅବତାର ଆସୁଛନ୍ତି ଶୁକର ଆଦାୟ ବୋଲି କହିଲେ। ଶୁକର ଶୁକର କହିଲେ ପଶୁ ସମାଜର ମଧ୍ୟ ଭଗବାନ ଆସୁଛନ୍ତି। ଆମର ପ୍ରହ୍ଲାଦ ମହାରାଜ ଶ୍ରୀମଦ ଭାଗବତ ସପ୍ତସ୍କନ୍ଧରେ ସେ ଗୋଟେ ସ୍ତୁତି କରିଛନ୍ତି ଭଗବାନ ନୃସିଂହଦେବଙ୍କର, ଯେ ଇଥଂ ନୃ ତିର୍ଯ୍ୟ କୃଷି ଦେବ ଦଶାବତାରେ ଲୋକାନ୍ ବିଭାବୈଷି ହଂସି ଜଗତ୍ ପ୍ରତିପା ଧର୍ମଂ ମହାପୁରୁଷ ପାଶି ଯୁଗାନ୍ ଗୁପ୍ତା ଛନ୍ନ କଳୌଜଭବ ସ୍ତ୍ରୀଯୁଗୋଥ ସତ୍ତ୍ୱମ୍। ଭଗବାନ ଯେଉଁ ଆସନ୍ତି ଖାଲି ଯେ ମାନବ ସମାଜରେ ଆସନ୍ତି ତା ନୁହଁ, ସବୁ ସମାଜରେ ଆସନ୍ତି, ସବୁଠାରେ ଭଗବାନ ଆସନ୍ତି। କେତେବେଳେ ମଣିଷମାନଙ୍କ ସମାଜରେ ଆସନ୍ତି, କେତେବେଳେ ତିର୍ଯ୍ୟ ରୂପରେ ପଶୁ ସମାଜରେ ଆସନ୍ତି, ଯଦି ଶୁକର ଶୁକର ରୂପରେ ଭଗବାନ ଆସନ୍ତି, ପଶୁ ସମାଜରେ ଆସନ୍ତି, ଏବଂ ଋଷି ସମାଜ ମଧ୍ୟ ଆସନ୍ତି। ଋଷି ସମାଜରେ ଭଗବାନ ବାମଦେବ ଉପରେ ଆସନ୍ତି, ବାମଦେବ ଆସନ୍ତି ପରଶୁରାମ ଉପରେ ଆସନ୍ତି, ବାମଦେବ ଉପରେ ଆସନ୍ତି, ବିଭିନ୍ନ ସମାଜରେ ସବୁ ଆସନ୍ତି ଭଗବାନ। ଏବଂ ଦେବତା ସମାଜରେ ଭଗବାନ ଆସନ୍ତି ବାମଦେବ ଉପରେ ଆସନ୍ତି। ଝସା କହିଲେ ଏ ଜଳ ଜଳଜୀବମାନଙ୍କ ମଧ୍ୟରେ ମଧ୍ୟ ଭଗବାନ ନୀନ ଉପରେ ଆସନ୍ତି, ନୀନାବତାରରେ ମତ୍ସ୍ୟ ଅବତାରରେ ଭଗବାନ ଆସନ୍ତି। ଏବଂ ଏସବୁ ଆସନ୍ତି କାହିଁକି ବିଭିନ୍ନ ଅବତାର ଆସନ୍ତି ନା ଲୋକାନ୍ ବିଭାବାସୀ ହଂସି ଜଗତ ପ୍ରତିପା, ଯେଉଁମାନେ ଭଗବାନ ବିରୁଦ୍ଧରେ ଯାଉଛନ୍ତି ସେମାନଙ୍କୁ ହତ୍ୟା କରନ୍ତି, ହଂସି ତାଙ୍କୁ ହତ୍ୟା କରନ୍ତି, ବିନାଶ କରନ୍ତି। ଏବଂ ଯେଉଁମାନେ ଭଗବାନଙ୍କ ଶରଣରେ ଆସନ୍ତି ତାଙ୍କୁ ଭଗବାନ ସୁରକ୍ଷା ପ୍ରଦାନ କରନ୍ତି, ଏବଂ ଜଗତକୁ ଏହିଭଳି ଭାବରେ ଭଗବାନ ପାଳନ କରନ୍ତି, ବିଭିନ୍ନ ଅବତାର ଆସି ଭଗବାନଙ୍କୁ ଏହିଭଳି ପାଳନ କରନ୍ତି। ଏବଂ ଧର୍ମ ମହାପୁରୁଷ ପାଞ୍ଚ ଯୁବାନ ଗୁପ୍ତା, ପ୍ରତି ଯୁଗରେ ଭଗବାନ ଆସି ଏ ଧର୍ମର ସଂସ୍ଥାପନ କରନ୍ତି, ଧର୍ମକୁ ପାଳନ କରନ୍ତି। କିନ୍ତୁ କଳିଯୁଗରେ ଭଗବାନଙ୍କର ବିଶେଷତା ହଉଛି ଏଇଟା ଯେ ଛନ୍ନ କଳୌ ଯତ୍ ଅଭବସ୍ତି ଯୁଗ ତା ସତ୍ୱ। ଅନ୍ୟ ଯୁଗରେ ଭଗବାନ ଯେଉଁ ଆସନ୍ତି, ଭଗବାନ ଯେଭଳି ନିଜକୁ ଭଗବାନ ବୋଲି ସ୍ଥାପନ କରନ୍ତି, କଳିଯୁଗରେ ଭଗବାନ ଯେଉଁ ଆସନ୍ତି ସେମାନେ ଭଗବାନଙ୍କୁ ସେ ନିଜେ ଭଗବାନ ବୋଲି ସ୍ଥାପନ କରନ୍ତି ନାହିଁ। କିନ୍ତୁ ଆମେ ଦେଖିବା ବର୍ତ୍ତମାନ କଳିଯୁଗରେ ବହୁତ ପ୍ରକାର ତଥାଗତ ଅବତାର ଆସିକିରି ସେ କହୁଛନ୍ତି ଆମେ ହେଉଛି ଭଗବାନ। କିନ୍ତୁ ପ୍ରକୃତରେ ଶାସ୍ତ୍ର ଅନୁସାରେ ଆମେ ଦେଖିବା, ଶାସ୍ତ୍ର ଅନୁସାରେ ଆମେ ଦେଖିବା ଯେ କଳିଯୁଗରେ ଯେଉଁ ଭଗବାନ ଆସନ୍ତି ସେ ଛନ୍ନ ଅବତାରରେ ଆସନ୍ତି, ସେ ନିଜକୁ ପ୍ରକାଶ କରନ୍ତି ନାହିଁ। ଯେମିତି ଚୈତନ୍ୟ ମହାପ୍ରଭୁ ଆସିଥିଲେ, ଚୈତନ୍ୟ ମହାପ୍ରଭୁ ଯେଉଁ ଆସନ୍ତି ସେ ଶାସ୍ତ୍ରର ପ୍ରମାଣ ରହିଛି, ଭଗବାନ କଳିଯୁଗରେ ଆସିଛନ୍ତି ବୋଲି ଶାସ୍ତ୍ରର ପ୍ରମାଣ ସବୁ ରହିଛି। ଏଇଟା ଆମେ ଦେଖିବା, ଏଇ ହେଉଛି ଭଗବାନ ଯେ କଳିଯୁଗରେ ଆସିବେ ଚୈତନ୍ୟ ମହାପ୍ରଭୁ ଉପରେ ଏ ସପ୍ତମ ସ୍କନ୍ଧ ନବମଧ୍ୟା 38 ଶ୍ଳୋକରେ ପ୍ରହ୍ଲାଦ ମହାରାଜ ସଂଖ୍ୟା କହୁଛନ୍ତି। ଅନ୍ୟାନ୍ୟ ବହୁତ ପ୍ରକାର ଶାସ୍ତ୍ର ପ୍ରମାଣ ସବୁ ରହିଛି। ତେଣୁ ଭଗବାନ ଯେଉଁ ଆସନ୍ତି ବିଭିନ୍ନ ଯୁଗରେ ବିଭିନ୍ନ ସମାଜରେ ସବୁ ଆସନ୍ତି, ଶୁକ୍ର ଆଦି ଇତ୍ୟାଦି ବିଭିନ୍ନ ସମାଜରେ ଭଗବାନ ଆସନ୍ତି। ଏବଂ ତଥା ଅୟମ ଅପି ଆତ୍ମପଥ ଉପଲବ୍ଧ ଥାଏ, ତେଣୁ ବିଭିନ୍ନ ସମୟରେ ଯେତେବେଳେ ଆସନ୍ତି ସେଇଭଳି ଭାବରେ ଆପଣ ମଧ୍ୟ ବର୍ତ୍ତମାନ ଯେଉଁ କପିଳ ଅବତାରରେ ଆସନ୍ତି, ତେଣୁ ଇଏ ହେଉଛି ଆତ୍ମପଥ ବା ଆତ୍ମା ସମ୍ବନ୍ଧୀୟ ଜ୍ଞାନ ପ୍ରଦାନ କରିବା। ଆମେ ଏଇ ବୈଦିକ ଶାସ୍ତ୍ର ଧର୍ମଗ୍ରନ୍ଥ ଶାସ୍ତ୍ରକୁ ଛାଡ଼ିଦେଲେ ଅନ୍ୟ କେଉଁଠି ଆମେ ଆତ୍ମା ସମ୍ବନ୍ଧୀୟ ଜ୍ଞାନ ପ୍ରାପ୍ତ ହେଇପାରିବା ନାହିଁ। କାରଣ ଆତ୍ମା ହେଉଛି ଏ ଭୌତିକ ଜଗତର ବହୁତ ଉର୍ଦ୍ଧ ରହିଛି। ଭଗବତର ତୃତୀୟ ଅଧ୍ୟାୟରେ ଭଗବାନ କହିଛନ୍ତି ଯେ ଇନ୍ଦ୍ରିୟାଣି ପରାଣ୍ୟାହୋ ଇନ୍ଦ୍ରିୟ ଭିଓ ପରାଣ ମନ ମନସ୍ତୁ ପରାବୁଦ୍ଧି ଯୋ ବୁଦ୍ଧେ ପରତସ୍ତୁ ସ। ଶରୀରମାନଙ୍କ ଠାରୁ ଆହୁରି ଉନ୍ନତ ହେଉଛନ୍ତି ଇନ୍ଦ୍ରିୟମାନେ, ଏବଂ ଇନ୍ଦ୍ରିୟମାନଙ୍କଠାରୁ ଉନ୍ନତ ହେଉଛନ୍ତି ମନ, ଏବଂ ସେ ମଧ୍ୟ ସେଭଳିଆରେ ସ୍ଥୂଳରୁ ସୂକ୍ଷ୍ମ ହେଇକା ଯାଉଛି। ଇନ୍ଦ୍ରିୟ ଠାରୁ ସୂକ୍ଷ୍ମ ହେଉଛି ମନ, ଏବଂ ସେ ମଧ୍ୟ ଆହୁରି ଉନ୍ନତର ବା ଆହୁରି ଶକ୍ତିଶାଳୀ। ମନ ଠାରୁ ଆହୁରି ସୂକ୍ଷ୍ମ ହେଉଛି ବୁଦ୍ଧି, ଏବଂ ମନ ଠାରୁ ମଧ୍ୟ ଆହୁରି ଶକ୍ତିଶାଳୀ ବୁଦ୍ଧି, ଏବଂ ବୁଦ୍ଧି ଠାରୁ ଆହୁରି ଶକ୍ତିଶାଳୀ ହେଉଛନ୍ତି ଅହଂକାର ବା ଯେଉଁ ଆମେ ଅହଂ ବୋଲି ନିଜେ ଆମେ ନିଜେ ଦାବି କରୁଛୁ ମୁଁ ନିଜେ ଯେଉଁଟା କର ସେଟା ଅହଂକାର। ତେଣୁ ଏଇ ଯେଉଁ ଯେସବୁ ରହିଛି ଅହଂକାର ଇତ୍ୟାଦି ଏସବୁ ସ୍ଥୂଳରୁ ସୂକ୍ଷ୍ମ ହେଇଯାଉଛି, ଏବଂ ତାଠୁ ତା ପୂର୍ବ ବା ନିମ୍ନ ବସ୍ତୁଠାରୁ ସେ ହେଉଛି ଆହୁରି ଉନ୍ନତର ବା ଶକ୍ତିଶାଳୀ। ଇନ୍ଦ୍ରଠାରୁ ମନ ଶକ୍ତିଶାଳୀ, ମନଠାରୁ ବୁଦ୍ଧି ଶକ୍ତିଶାଳୀ, ବୁଦ୍ଧିଠାରୁ ଅହଂକାର ଶକ୍ତିଶାଳୀ। ଏବଂ ଆମେ କହିଲେ ଆମେ ନିଜେ କିଏ ବୋଲି ଭାବୁଛେ, ଆମେ ଯେଉଁ ଅହଂ ବୋଲି କହୁଛେ ସେଟା ସବୁଠାରୁ ଆମେ ନିଜେ ଆମେ କର୍ତ୍ତା ବୋଲି ଭାବୁଛେ, ଆମେ ହେଉଛେ ଅହଂ ବା ମୁଁ ନିଜେ ଏଇ ଶରୀର ବୋଲି ଭାବୁଛେ। ତେଣୁ ଏଇ ଯେଉଁ ଅହଂକାର ଏଇଟା ପ୍ରକୃତରେ ପ୍ରକୃତ ଅହଂକାର ନୁହଁ, ଏ ହେଉଛି ମିଥ୍ୟା ଅହଂକାର। ପ୍ରଭୁପାଦ ମହାରାଜ ଯାହାର ଭାବାର୍ଥ କହିଛନ୍ତି ସେ ଫଳ ଶିବ ବୋଲି କହିଛନ୍ତି, ଏଇଟା ପ୍ରକୃତରେ ପ୍ରକୃତ ଅହଂକାର ନୁହଁ, ଏ ହେଉଛି ମିଥ୍ୟା ଅହଂକାର। ଆମେ ସମସ୍ତେ ମିଥ୍ୟା ଅହଂକାର ଭିତରେ ରହିଛେ। ତେଣୁ ଏ ଅହଂକାରରୁ ଉର୍ଦ୍ଧ ହେଉଛି ଆତ୍ମା। ତେଣୁ ମନ ବୁଦ୍ଧି ଅହଂକାର ଆଠରୁ ଉର୍ଦ୍ଧ ହେଉଛି ଆତ୍ମା। ତେଣୁ ଆତ୍ମା ସମ୍ବନ୍ଧୀୟ ଜ୍ଞାନ ଯେଉଁମାନେ ପ୍ରାପ୍ତ ହେଲେ ସେ ହେଉଛି ସବୁଠାରୁ ବୃହ୍ୟ ଜ୍ଞାନ। ଆତ୍ମା ସମ୍ବନ୍ଧୀୟ ଜ୍ଞାନ ଭଗବତ ଗୀତାରେ ଯେଉଁ ଜ୍ଞାନ ପ୍ରଦାନ କରିଛନ୍ତି ଭଗବାନ, ସେ ଏଇ ତିନି ପ୍ରକାର ଜ୍ଞାନ ପ୍ରଦାନ କରିଛନ୍ତି, ଗୁହ୍ୟ ଗୁହ୍ୟତର ଏବଂ ଗୁହ୍ୟତର ତିନି ପ୍ରକାର ଜ୍ଞାନ ପ୍ରଦାନ କରିଛନ୍ତି। କପିଳଦେବ ମଧ୍ୟ ଆସି ସେଭଳି ଭାବରେ ଏଇ ପ୍ରକାର ଏଇ ଜ୍ଞାନ ସେ ପ୍ରଦାନ କରିଛନ୍ତି। ତେଣୁ ଏ ଜ୍ଞାନ ହେଉଛି ଗୁହ୍ୟ ଜ୍ଞାନ ବା ଏଇ ଭୌତିକ ଜଗତର ଯେଉଁ ଜ୍ଞାନ ଅଛି ତାଠାରୁ ଉର୍ଦ୍ଧ୍ୱରେ। ତେଣୁ ଭୌତିକ ଜଗତରେ ଆମେ ଯେଉଁ ସବୁ ଜ୍ଞାନ ପ୍ରାପ୍ତ ହେଉଛେ ବୈଜ୍ଞାନିକମାନଙ୍କଠାରୁ ବା ଐତିହାସିକମାନଙ୍କଠାରୁ ଅନ୍ୟାନ୍ୟ ଯେଉଁମାନେ ମନସ୍ତତ୍ୱବିତ ଅଛନ୍ତି ସେମାନଙ୍କର ଯେଉଁ ଜ୍ଞାନ ପ୍ରାପ୍ତ ହେଉଛେ, ସେମାନଙ୍କଠାରୁ ଆମେ ଏ ଆତ୍ମଜ୍ଞାନ ପ୍ରାପ୍ତ ହେଇପାରିବା ନାହିଁ। ତେଣୁ ଯଦି ତାଙ୍କୁ କହିବା ସେମାନେ ସେମାନେ ଆମର ଗୁରୁ ବୋଲି ଭାବିବା ଧରିବା, ତାହେଲେ ଆମେ ପ୍ରକୃତ ଜ୍ଞାନରୁ ବଞ୍ଚିତ ହେବା। ବୈଜ୍ଞାନିକମାନେ ବିଭିନ୍ନ ପ୍ରକାର ଜ୍ଞାନ ପ୍ରଦାନ କରୁଛନ୍ତି, ବିଭିନ୍ନ ଗବେଷଣା କରୁଛନ୍ତି। ବର୍ତ୍ତମାନ ଆସିଯାଇଛି ସ୍ୱାଇନ୍ ଭୁବନେଶ୍ୱରରେ ବିଶେଷ ଭାବରେ ଚଳ କରିଯାଇଛି, ତାହା ଔଷଧ ମାନେ କେମିତି ତାକୁ ବନ୍ଦ କରାଯିବ ସେଟା ସେମାନେ ଠିକ୍ ଭାବରେ ଜାଣିପାରୁନାହାନ୍ତି, ବିଭିନ୍ନ ପ୍ରକାର ରୋଗ ସବୁ ରହୁଛି। ତେଣୁ ତାଙ୍କର ଯେହେତୁ ଜ୍ଞାନ ପୂର୍ଣ୍ଣ ନୁହଁ, ସେଥିପାଇଁ ସେମାନେ ସବୁବେଳେ ଗବେଷଣା କରୁଛନ୍ତି, ଆହୁରି କ'ଣ ନୂଆ ଗୋଟେ ଜିନିଷ ବାହାର କରିଦେବି। ଏଇଭଳି ଭାବରେ ତାଙ୍କର ଗବେଷଣା ଚାଲିଛି। କିନ୍ତୁ ଆମର ବୈଦିକ ଶାସ୍ତ୍ରରେ ଯେଉଁ ଜ୍ଞାନ ରହିଛି, ବୈଦିକ ଶାସ୍ତ୍ରରେ କୌଣସି ଗବେଷଣା କରାଯାଉନି। ଗବେଷଣା କରିକି ଆମେ ନୂଆ ଜ୍ଞାନ ପ୍ରାପ୍ତ କରିବା ବେଦରୁ, ବା ବେଦ ଯେଉଁମାନେ ଲେଖିଛନ୍ତି ବ୍ୟାସରେ ବାସି ରଚନା କଲେ, ସେ ଗବେଷଣା କରିକି ଶାସ୍ତ୍ର ଲେଖିନାହାନ୍ତି। ସେ ସବୁ ବେଦକୁ ସେଥିପାଇଁ କୁହାଯାଉଛି ଶ୍ରୁତି, କେବଳ ଶୁଣିକି ମନେ ରଖୁଥିଲେ। ଆମର ସତ୍ୟ ପ୍ରତ୍ୟୟ ଦ୍ୱାପର ତିନି ଯୁଗରେ ଆମର ସ୍ମୃତି ଶକ୍ତି ଏତେ ପ୍ରଖର ଥିଲା, କେବଳ ଶୁଣିକି ଆମେ ମନେ ରଖିପାରୁଥିଲେ ଗୁରୁ ଶିଷ୍ୟ ପରମ୍ପରାରେ। କିନ୍ତୁ କଳିଯୁଗରେ ଯେହେତୁ ସେସବୁ କମି କମିକା ଯାଉଛି, ସେଥିପାଇଁ ଭଗବାନ ବ୍ୟାସଦେବାସୀ ସମସ୍ତ ଶାସ୍ତ୍ର ରଚନା କଲେ। ଏବଂ ଭଗବତ ଗୀତାରେ ଆମେ ଦେଖିବା, ଭଗବାନ କହୁଛନ୍ତି ଚତୁର୍ଥ ଅଧ୍ୟାୟରେ ପ୍ରଥମ ଶ୍ଳୋକରେ ଯେ ଇମଂ ବିବସତେ ଯୋଗଂ କର୍ତ୍ତବାନ ଅହଂ ଅଭ୍ୟାମ ବିବସ୍ୱାନ ମନରେ ପ୍ରାହ ମନୁ ରିକ୍ଷା କଲେ ବୋଲି। ଏ ଭଗବତ ଗୀତାର ଜ୍ଞାନ ଆମେ ବର୍ତ୍ତମାନ ପ୍ରାପ୍ତ ହଉଛେ। ଏ ଜ୍ଞାନ ପ୍ରଥମେ ଭଗବାନ ସୂର୍ଯ୍ୟ ଦେବତା ବିବସ୍ୱାନ କହିଥିଲେ। ପ୍ରଭୁପାଦ ମହାରାଜ ତାଙ୍କର ଭାଷ୍ୟରେ କହୁଛନ୍ତି ପ୍ରାୟ 12,40,000,000 ବର୍ଷ ପୂର୍ବରୁ ଏ ଜ୍ଞାନ ପ୍ରଦାନ କରାଯାଇଥିଲା। ଏବଂ ଭଗବାନ କହୁଛନ୍ତି ଯେ ଏଇ ଯେଉଁ ଜ୍ଞାନ ମୁଁ ପ୍ରଥମେ ସୂର୍ଯ୍ୟ ଦେବତା ବିବସ୍ୱାନଙ୍କୁ ଦେଇଥିଲି, ସୂର୍ଯ୍ୟ ଦେବତା ତାଙ୍କର ପୁତ୍ର ମନୁ ବା ବୈବସ୍ୱତ ମନୁ, ବର୍ତ୍ତମାନ ସପ୍ତମ ମନୁଙ୍କର ଯେଉଁ ସମୟ ଚାଲିଛି ସେ ହେଉଛି ବୈବସ୍ୱତ, ବିବସ୍ୱାନଙ୍କ ପୁତ୍ର ବୈବସ୍ୱତ ମନୁ, ସେ ହେଉଛି ସପ୍ତମ ମନୁ। ତେଣୁ ବିବସ୍ୱାନ ତାଙ୍କର ପୁତ୍ର ମନୁଙ୍କୁ ଦେଇଥିଲେ, ମନୁ ତାଙ୍କର ପୁତ୍ର ଇଫାଙ୍କୁ ଦେଇଥିଲେ। ଏଇଭଳି ଭାବରେ ପରମ୍ପରାରେ ଆସିଲା, କିନ୍ତୁ ବର୍ତ୍ତମାନ ସକାଳ ମହତା ଯୋଗୁଁ ନଷ୍ଟ କରନ୍ତୁ। ସେ ବର୍ତ୍ତମାନ ଏଇ କାଳରେ ଯେତେ ପରମ୍ପରା ଆସୁଛି, ତାପରେ ଆସ୍ତେ ଆସ୍ତେ ସେଟା ନଷ୍ଟ ହୋଇଯାଏ। ତେଣୁ ଭଗବାନ କହୁଛନ୍ତି ଯୋଗ ପ୍ରୋକ୍ତ ପରାଧୀନ, ଭଗବାନ କହୁନାହାନ୍ତି ଯେ ମୁଁ ବହୁତ ବର୍ଷ ତଳେ ସେ ଜ୍ଞାନ ପ୍ରଦାନ କରିଥିଲି, ବର୍ତ୍ତମାନ ମୋର ଆ ଭିତରେ ବହୁତ ଜ୍ଞାନ ଅଧିକ ହେଇଯାଇଛି, ତେଣୁ ମୁଁ କିଛି ନୂଆ ଜ୍ଞାନ ଦେବି। ଭଗବାନ କହୁଛନ୍ତି ଯୋଉ ଜ୍ଞାନ ମୁଁ ସୂର୍ଯ୍ୟ ଦେବତା ବିବସ୍ୱାନ କହିଥିଲି, ସେଇ ଜ୍ଞାନ ମୁଁ ବର୍ତ୍ତମାନ ତୁମକୁ କହୁଛି। ଯୋଗ ପ୍ରୋକ୍ତ ପୁରାତନ, ସେ ପୁରାତନ ଯେଉଁ ପୁରୁଣା ଜ୍ଞାନ ପ୍ରଦାନ କରିଥିଲି ସେଇଟାକୁ ମୁଁ ତୁମକୁ କହୁଛି, ତାପରେ କିଛି ଆଉ ନୂଆ କିଛି ମୁଁ କହୁନି। ବୈଜ୍ଞାନିକ ମାନେ କହିପାରିବେ କି ନାହିଁ ମୁଁ ଆମେ ଯୋଉ 1,000 ବର୍ଷ ତଳେ ଯୋଉ ଜ୍ଞାନ ଦେଇଥିଲୁ ସେଇ ଜ୍ଞାନ ଆମେ କହୁଛୁ ବର୍ତ୍ତମାନ, ସେମାନେ କହିବେ କ'ଣ ନା ସେ ଯୋଉ ଜ୍ଞାନ ଆମେ ଦେଇଥିଲୁ ସେ ଜ୍ଞାନ ପୁରୁଣା ହେଇଯାଇଛି, ସେ ଜ୍ଞାନ ପ୍ରକୃତ ଠିକ୍ ଜ୍ଞାନ ନୁହଁ, ସେ ପୂର୍ଣ୍ଣ ସତ୍ୟ ନୁହଁ, ବର୍ତ୍ତମାନ ଆମେ ତୁମକୁ ଆଉ ଅଧିକ ଉନ୍ନତ ସତ୍ୟ କଥା କହୁଛୁ। ତେଣୁ ଏଇଭଳି ଭାବରେ ତାଙ୍କର ଯୋଉ ଜ୍ଞାନ ପରିବର୍ତ୍ତନଶୀଳ ସେ ପ୍ରକୃତ ଜ୍ଞାନ ନୁହଁ। ଯୋଉ ଯୋଉ ଯେକୌଣସି ପରିବର୍ତ୍ତନ ଯେଉଁଠି ଦେଖିବା ସେଇଟା ହେଉଛି ଭୌତିକ, ଭୌତିକ ଜିନିଷ କହିଲେ ସବୁ ଜିନିଷ ସୃଷ୍ଟି ହେଉଛି, ବୃଦ୍ଧିପ୍ରାପ୍ତ ହେଉଛି, କିଛି କାଳ ସ୍ଥାୟୀ ରହୁଛି, ତାପରେ ବଂଶ ବିସ୍ତାର କରୁଛି, କ୍ଷୟ ହେଉଛି ଏବଂ ଅନ୍ତିମରେ ନଷ୍ଟ ହୋଇଯାଉଛି, ଏଇଟା ବିକାରଯୁକ୍ତ ବୋଲି କୁହାଯାଉଛି, ଛଡ଼ ବିକାର। କିନ୍ତୁ ଭୌତିକ ଜିନିଷରେ ଯେଉଁ ଉର୍ଦ୍ଧ୍ୱ ରହିଛି ତାକୁ ସେଇଟା ବିକାର ନାହିଁ, ବିକାର ଶୂନ୍ୟ, ତାର ପରିବର୍ତ୍ତନଶୀଳ, ତାର ପରିବର୍ତ୍ତନ କୌଣସି ନାହିଁ, ଭୌତିକ ଜିନିଷରେ ସବୁ ପରିବର୍ତ୍ତନଶୀଳ। ତେଣୁ ଏଇ ଯେଉଁ ଜ୍ଞାନ ଭଗବାନ ପ୍ରଦାନ କରୁଛନ୍ତି ସେ ଭୌତିକ ଜଗତର ଉର୍ଦ୍ଧ୍ୱ ଜ୍ଞାନ ଭଗବାନ ପ୍ରଦାନ କରୁଛନ୍ତି, ଯାହାକି ଏଠି କହୁଛି ଆତ୍ମପଦ ଉପଲବ୍ଧ, ଆତ୍ମା ସମ୍ବନ୍ଧ ଜ୍ଞାନ, ଯାହାକି ଭଗବତ ଗୀତାର ଦ୍ୱିତୀୟ ଭଗବାନ କହୁଛନ୍ତି ଆଶ୍ଚର୍ଯ୍ୟ ଆତ୍ମା ସମ୍ବନ୍ଧୀୟ ଜ୍ଞାନ ଯେତେ ପ୍ରଦାନ କଲେ ମଧ୍ୟ ସେଥିରେ ଅଧିକାଂଶ ଲୋକ ସେ ଜାଣିପାରନ୍ତି ନାହିଁ, ଇଏ ହେଉଛି ବଡ଼ ଆଶ୍ଚର୍ଯ୍ୟ। ଆତ୍ମା ସମ୍ବନ୍ଧୀୟ ଜ୍ଞାନ ଭଗବାନ ଯେତେ ପ୍ରଦାନ କଲେ ମଧ୍ୟ, ଜଣେ ଯେତେ ଜାଣିଲେ ମଧ୍ୟ, ତଥାପି ଜଣେ ସେଟା ଠିକ ଭାବେ ବୁଝିପାରୁନି, ଇଏ ହେଉଛି ବଡ଼ ଆଶ୍ଚର୍ଯ୍ୟ। ତେଣୁ ଆତ୍ମା ସମ୍ବନ୍ଧୀୟ ଜ୍ଞାନ ଏ ଭୌତିକ ଜଗତରେ ଉର୍ଦ୍ଧ୍ୱରେ ଆତ୍ମା ସମ୍ବନ୍ଧୀୟ ଜ୍ଞାନ, ତେଣୁ କରି ପ୍ରଭାତ ମହାରାଜ କହନ୍ତି ଆମର ଭଗବତ ଗୀତାରେ ଅନେକ ଭାଷ୍ୟ ରହିଛି। କାରଣ କ'ଣ ନା, ଯେହେତୁ ଇଏ ହେଉଛି ଆତ୍ମାସ୍ତର ଜିନିଷ, ଇଏ ଆତ୍ମାସ୍ତରକୁ ଯେଉଁମାନେ ଆସିବେ ସେମାନେ ଏଇ ଜ୍ଞାନକୁ ପ୍ରାପ୍ତ ହେଇପାରିବେ। ଯେଉଁମାନେ ଶରୀର ସ୍ତରରେ ରହିଛନ୍ତି ବା ମନ ସ୍ତରରେ ରହିଛନ୍ତି ବା ବୁଦ୍ଧି ସ୍ତରରେ ରହିଛନ୍ତି ବା ଅହଂକାର ସ୍ତରରେ ରହିଛନ୍ତି ସେମାନେ ଆତ୍ମାସମ୍ବନ୍ଧୀୟ ଜ୍ଞାନ ପ୍ରାପ୍ତ ହେଇପାରିବେ। ତେଣୁକରି ଭଗବାନ କହୁଛନ୍ତି ଯେ ଶ୍ରେୟାନ୍ ଦ୍ରବ୍ୟମୟ ଯଜ୍ଞା ଜ୍ଞାନ ଯଜ୍ଞ ପରନ୍ତ ସର୍ବକର୍ମାକ୍ଷୟ ପାର୍ଥ ଜ୍ଞାନ ପରିସମାପ୍ତ। ବିଭିନ୍ନ ପ୍ରକାର ଯେଉଁ ଦ୍ରବ୍ୟ ଯଜ୍ଞ ସବୁ ରହିଛି, ସେ ଯଜ୍ଞ ଭିତରେ ଶ୍ରେଷ୍ଠ ହେଉଛି ଯେଉଁ କର୍ମଯଜ୍ଞ ଇତ୍ୟାଦି ସବୁ ରହିଛି, ସେସବୁ ଦ୍ରବ୍ୟଯଜ୍ଞ ତାପରେ କର୍ମଯଜ୍ଞ ସବୁ ଯେଉଁ ରହିଛି ତାପରେ ଉନ୍ନତ ହେଉଛି ଜ୍ଞାନ, ଏବଂ ସମସ୍ତ କର୍ମ ଏ ଜ୍ଞାନରେ ଶେଷ ହେଇଯାଉଛି। ତେଣୁ ଏଇ ଜ୍ଞାନ କେମିତି ଆମେ ପ୍ରାପ୍ତ ହେବା, ଭଗବତା ଚତୁର୍ଦ୍ଦଶ ଭଗବାନ କହୁଛନ୍ତି ଯେ ତଦ୍ଧି ପ୍ରଣିପାତେନ ପରିପ୍ରଶ୍ନେନ ସେବୟା ଉପଲକ୍ଷ୍ୟନ୍ତି ଯେ ଜ୍ଞାନ ଜ୍ଞାନିନ ତତ୍ତ୍ୱଦର୍ଶିନ। ଆମେ ଭୌତିକ ଜ୍ଞାନ କଥା ବି କଣ କରୁଛେ, ଆମେ ଯୋଉ ସ୍କୁଲ କଲେଜରେ ସବୁ ପାଠ ପଢୁଛେ ସେଠି ବି ଆମେ ବୁଝିବାକୁ ପଡୁଛି, ସେଠି ବି ସାର୍ଙ୍କୁ ନମସ୍କାର କରିବାକୁ ପଡୁଛି, ସାର୍ଙ୍କୁ ପ୍ରଣାମ କରିବାକୁ ପଡୁଛି, ସେଠି ଯଦି ତାଙ୍କର ସାର୍ ଯୋଉ କଥା କହିବେ ତାକୁ ଗ୍ରହଣ କରିବାକୁ ପଡିବ, ଏଇକିରି ଆମେ ସେ ଜ୍ଞାନ ପ୍ରାପ୍ତ ହଉଛେ। ତେଣୁ ଇଏ ଯୋଉ ଜ୍ଞାନ ଆତ୍ମସମିତ ଜ୍ଞାନ ଭଗବାନ ପ୍ରଦାନ କରୁଛନ୍ତି, ଇଏ ହଉଛି ସବୁଠାରୁ ଉନ୍ନତର ଜ୍ଞାନ। ତେଣୁ ଇଏ ଜ୍ଞାନ ପ୍ରାପ୍ତ ହେବା ମଧ୍ୟ ଏଇ ପ୍ରୋସେସ ରହିଛି, ବିଧି ରହିଛି। ପ୍ରଥମେ ନିଜକୁ ସରେଣ୍ଡର କରିବାକୁ ପଡିବ, ନିଜକୁ ଯଦି ଆମେ ସମର୍ପଣ କରିବା ନାହିଁ ତାହେଲେ ଆମେ କହିବା କ'ଣ ନା, ଆମେ ଯୋଉ ଜ୍ଞାନ ଅଛି ଆମର ଭୌତିକ ଜ୍ଞାନ ଯୋଉ ବିଜ୍ଞାନ ବୈଜ୍ଞାନିକ ମାନେ ଯୋଉ ଜ୍ଞାନ ପ୍ରଦାନ କରୁଛନ୍ତି ସେ ଜ୍ଞାନ ହଉଛି ଆମେ ଜାଣିଛେ, ତେଣୁ ଏମାନେ କ'ଣ ଅଭିଜ୍ଞାନ ଦେବେ। ଏଇ ଯଦି ଆମେ ନିଜକୁ ଏଇ ଅହଙ୍କାର ରହିବ, ମିଥ୍ୟା ଅହଙ୍କାର ରହିବା ତାହେଲେ ଆମେ ଏଇ ଜ୍ଞାନ ପ୍ରାପ୍ତ ହେଇପାରିବା ନାହିଁ। ତେଣୁ ଆମେ ଏଇ ଯୋଉ ଆତ୍ମ ସମ୍ବନ୍ଧୀୟ ଜ୍ଞାନ ପ୍ରାପ୍ତ ହେବା ପାଇଁ ଜଣେ ଉପଯୁକ୍ତ ଗୁରୁଙ୍କ ପାଖକୁ ଯିବାକୁ ପଡିବ, ଆଉ ତାଙ୍କୁ ପ୍ରଣିପାତ କରିବା ଅର୍ଥ ତାଙ୍କୁ ନିଜକୁ ସେଠି ସମର୍ପଣ କରିବାକୁ ପଡିବ। ଓମ୍ ଜ୍ଞାନ ଜ୍ଞାନଦସ୍ୟ ଜ୍ଞାନାଞ୍ଜନ ଶଳାକାୟ ଚକ୍ଷୁରଞ୍ଜିତଂ ଜେନ ତସ୍ମୈ ଶ୍ରୀ ଗୁରୁବେ ନମଃ। ଆମେ ଯୋଉ ତଥାଗତ ଜ୍ଞାନ ପ୍ରାପ୍ତ ହେଇଛେ ଏ ଜ୍ଞାନ ହଉଛି ଭୌତିକ ଜ୍ଞାନ, ତେଣୁ ଏ ଜ୍ଞାନ ମଧ୍ୟ ଅଜ୍ଞାନ ମୋଘ ଜ୍ଞାନ, ଭଗବତ ଗୀତାରେ ଭଗବାନ କହିଛନ୍ତି ମୋଘ ଜ୍ଞାନ, ଯେମାନେ ମୋହିନୀ ପ୍ରକୃତି କହିଲେ ଏଇ ଭୌତିକ ଜଗତର ତ୍ରିଗୁଣ ଭିତରେ ଯୋଉ ରହିଛନ୍ତି ସେମାନଙ୍କର ଯୋଉ ଜ୍ଞାନ ସେ ଜ୍ଞାନକୁ ମୋହ ଜ୍ଞାନ ବିଫଳ, ସେ ଜ୍ଞାନ ବିଫଳ। ତେଣୁ ଆମେ ସେଇ ମୋଘ ଜ୍ଞାନ ପ୍ରତି ଆମେ ଭାବୁଛେ ଆମେ ବହୁତ କିଛି ଜାଣିଲେ, ଆମେ ବହୁତ ବଡ ଜ୍ଞାନ ମୋଘ ଜ୍ଞାନ। ଯେମିତି ଅର୍ଜୁନ ଆମେ ଦେଖିବା, ଅର୍ଜୁନ ପ୍ରଥମେ ପ୍ରଥମ ଭଗବତ ଗୀତାର ପ୍ରଥମ ଅଧ୍ୟାୟରେ ବିଭିନ୍ନ ପ୍ରକାର ଜ୍ଞାନ ପ୍ରଦାନ କରିଛନ୍ତି ଭଗବାନ, ଯେ ଏମିତି ଯଦି ଆମେ ଯୁଦ୍ଧ କରିବା ତାହେଲେ ଯୁଦ୍ଧ କରିବାଟା ପାପ ହବ, ଆଉ ଏ ପାପ ହେଲେ କ'ଣ ହବ ନା ଧର୍ମ ନଷ୍ଟ ହବ, ଧର୍ମ କ୍ଷୟ ହବ, କୁଳ କ୍ଷୟ ପ୍ରଣାଉଛନ୍ତି କୁଳଧର୍ମ ସନାତନ, ଧର୍ମ ନଷ୍ଟ କୁଳ କୃଷ୍ଣ ଅଧର୍ମ ଭୟଦୂତ, ଧର୍ମ ନଷ୍ଟ ହେଇଗଲେ ଅଧର୍ମ ଆସିବ, ଅଧର୍ମ ହେଲେ କ'ଣ ହବ ନା ଅଧର୍ମ ଭୟଦୂତ ପ୍ରଦୂଷନ୍ତି କୁଳସ୍ତ୍ରୀୟ, କୁଳସ୍ତ୍ରୀୟ ମାନେ ପରିବାରରେ ଯେଉଁମାନେ ଲୋକମାନେ ଅଛନ୍ତି ସେମାନେ ଅପବିତ୍ର ହେବେ ବା ସେମାନେ ଦୁଷ୍ଟ ହେଇଯିବେ, ଦୁଷ୍ଟ ଆସୁ ଜାତି ବର୍ଣ୍ଣସଙ୍କର, ତେଣୁ ବର୍ଣ୍ଣସଙ୍କର ସେ ଜାତ ହେବେ, ଶଙ୍କର ନରକାଳୀୟ କୁଳଭ୍ରାଣ କୁଳସେଚ ଅତ୍ୟନ୍ତ ପିତର ଓଡ଼ିଶା ଲୁପ୍ତ ପିଣ୍ଡ ଦକ୍ରିୟା, ଏଭଳି ଭାବରେ ବିଭିନ୍ନ ପ୍ରକାର ଜ୍ଞାନ ଭଗବାନଙ୍କୁ ପ୍ରଦାନ କରୁଛନ୍ତି ଅର୍ଜୁନ। ତେଣୁ ସେ କହୁଛନ୍ତି ଯଦିଓ ଏମାନେ ବିଭିନ୍ନ ଯଦି କିଏ ନ ପସନ୍ଦି ଲୋଭ କହତ ଚେତସ, ଏମାନେ ଯୋଉ ପୌରପକ୍ଷ ସୈନ୍ୟମାନେ ଯୋଉ ଆସିଛନ୍ତି ସେମାନେ ଯଦିଓ ଏ କିନ୍ତୁ ଜାଣିପାରୁନାହାନ୍ତି ଯେ କିଭଳି ପାପ କାର୍ଯ୍ୟ କରିବା ପାଇଁ ସେମାନେ ବସିଛନ୍ତି, କାହିଁକି ନା ଲୋଭ ଦ୍ୱାରା ସେମାନେ ତାଙ୍କର ବୁଦ୍ଧି ନଷ୍ଟ ହେଇଯାଇଛି, କିନ୍ତୁ ଆମର ତ ବୁଦ୍ଧି ରହିଛି ନା ଆମେ କାହିଁକି ତାଙ୍କ ସହିତ ଯୁଦ୍ଧ କରିବା। ଏଇଭଳି ଭାବରେ ଭଗବାନଙ୍କୁ ଅର୍ଜୁନ ସବୁ ବିଭିନ୍ନ ପ୍ରକାର ଜ୍ଞାନ କଲା, କିନ୍ତୁ ଭଗବାନଙ୍କ ସ୍ମରଣ ଯେତେବେଳେ ଯାଇଛନ୍ତି ଅର୍ଜୁନ ସେତେବେଳେ ଭଗବାନ ତାଙ୍କର ସେ ପ୍ରକୃତ ଯୋଉ ଜ୍ଞାନ ସେ ଜ୍ଞାନକୁ ଅଜ୍ଞାନ ବୋଲି କହିଛନ୍ତି, ଅସୋଚ୍ୟାନନ ସୋଚସ୍ତଂ ପ୍ରଜ୍ଞା ଭାଷ ଭାଷସେ ଗତାସନ ଅବଦାସ ନାନୁସୋଚନ ପଣ୍ଡିତା। ତମେ ବହୁତ ଜ୍ଞାନ ଜ୍ଞାନୀ ଲୋକ ବି କଥା କହୁଛ, କିନ୍ତୁ ଯୋଉଟାକ ପ୍ରକୃତ ଜ୍ଞାନୀ ବ୍ୟକ୍ତି ଯୋଉ ବିଷୟରେ ସୂଚନା କରନ୍ତି ନାହିଁ ତମେ ସେଇଟା ସୂଚନା କରୁଛ, ଶରୀର ସମ୍ବନ୍ଧୀୟ ଏଇ କୋଉଟା ମୃତ ହବ କିଏ ଜନ୍ମ ହବ କିଏ ମୃତ ହବ ଶରୀର ସବୁ ରହିଛି ଏ ବିଷୟରେ ପ୍ରକୃତ ଜ୍ଞାନୀ ବ୍ୟକ୍ତି ପ୍ରକୃତ ବୁଦ୍ଧିମାନ ବ୍ୟକ୍ତି ସେଥିରେ ଚିନ୍ତା କରନ୍ତି ନାହିଁ, ଶରୀର ସମ୍ବନ୍ଧୀୟ ଚିନ୍ତା ତାଙ୍କର ସେମାନଙ୍କୁ ନଥାଏ, ସେମାନେ ପ୍ରକୃତ ଆତ୍ମ ସମ୍ବନ୍ଧୀୟ ଚିନ୍ତା କରନ୍ତି, କିନ୍ତୁ ତମେ ନିଜକୁ ବଡ଼ ଜ୍ଞାନୀ ବୋଲି କହୁଛ କିନ୍ତୁ ପ୍ରକୃତ ତମେ ଅଜ୍ଞାନମୂଳକ କଥା କହୁଛ। ଏବଂ ଭଗବାନଙ୍କୁ ସମସ୍ତ ଜ୍ଞାନ ପ୍ରାପ୍ତ ହେଇସାରିଲା ପରେ ଅର୍ଜୁନ ମଧ୍ୟ ସେଟାକୁ ସ୍ୱୀକାର କରିଛନ୍ତି, ସେ କହୁଛନ୍ତି ନଷ୍ଟ ମୋହ ସ୍ମୃତି ଲବ୍ଧ ଆତ ପ୍ରସାଦାତ୍ମା ଚିତ୍ତସ୍ମିଗତ ସନ୍ଦେହ ପରିଶ୍ରୀ ବଚନାନ୍ତ, ମୋର ବର୍ତ୍ତମାନ ମୋହ ନଷ୍ଟ ହେଇଛି। ଭଗବାନ ଯେତେବେଳେ କହୁଥିଲେ ଅର୍ଜୁନ ତମେ ଯୁଦ୍ଧ କର, ସେ କହୁଛନ୍ତି ମୁଁ କେମିତି ଯୁଦ୍ଧ କରିବି, ଏ ଯୁଦ୍ଧ କଲେ ସବୁ ଏଇସବୁ ଅସୁବିଧା ହେବ କେମିତି ମୁଁ ଯୁଦ୍ଧ କରିବି, କିନ୍ତୁ ଭଗବାନଙ୍କର ଯେତେବେଳେ ଜ୍ଞାନ ପ୍ରାପ୍ତ ହେଲା ଆତ୍ମସମ୍ବନ୍ଧ ଜ୍ଞାନ ସେତେବେଳେ ସିଏ କହୁଛନ୍ତି ଯେ ମୋର ବର୍ତ୍ତମାନ ମୋହ ନଷ୍ଟ ହେଇଛି, ନଷ୍ଟ ମୋହ ସ୍ମୃତି ଲବ୍ଧ ତୋ ପ୍ରସାଦ ମୋର ମୋହ ନଷ୍ଟ ହେଇଯାଇଛି, ମୋହରେ ବର୍ତ୍ତମାନ ଯୋଉ ବୈଜ୍ଞାନିକ ମାନେ ଯୋଉ ବିଭିନ୍ନ ପ୍ରକାର ଜ୍ଞାନ ପ୍ରଦାନ କରୁଛନ୍ତି ସିଏ ହେଉଛି ମୋହ, ଏଇ ଭୌତିକ ସମ୍ବନ୍ଧୀୟ ଜ୍ଞାନ ନଷ୍ଟ ମୋହ। ସ୍ମୃତି ଲବ୍ଧା, ମୋହ ଯେତେବେଳେ ଆମେ ନଷ୍ଟ ହବ ସେତେବେଳେ ଆମେ ସ୍ମୃତି ପାଇବା। ଆମର ଯେ ଭଗବାନଙ୍କ ସହିତ କିଭଳି ସମ୍ବନ୍ଧ ଅଛି ସେ ସମ୍ବନ୍ଧଟା ଆମେ ବର୍ତ୍ତମାନ ଭୁଲି ଯାଇଛେ। ଆମେ ବର୍ତ୍ତମାନ ଭୌତିକ ଜଗତରେ ବିଭିନ୍ନ ସମ୍ବନ୍ଧ ଖୋଜି ବୁଲୁଛେ। ସାଧାରଣତଃ ପାଞ୍ଚ ପ୍ରକାର ସମ୍ବନ୍ଧ ରହିଛି, ଶାନ୍ତ, ଦାସ୍ୟ, ସଖ୍ୟ, ବାତ୍ସଲ, ମାଧୁର୍ଯ୍ୟ। ଶାନ୍ତ ରସ କହିଲେ ଏ ଯୋଉ ଯେମିତି ମାଇକ୍ଟା ରହିଛି, ମାଇକ୍ର କୌଣସି ଏତେ ଉନ୍ନତ ସମ୍ବନ୍ଧ ନାହିଁ। ଆମେ ମାଇକ୍ରେ ବୈଠି ରଖିଛେ, ସେ ରହିଛି, ଆମେ ସେଠି ରଖିଲେ ମଧ୍ୟ ସେ ସେଠି ରହିବ, ତାର କୌଣସି ପ୍ରତିବାଦ ନାହିଁ, ଏ ହେଉଛି ଶାନ୍ତ ରସ। ଦାସ୍ୟ କହିଲେ ପ୍ରଭୁ ଭୃତ୍ୟ ସମ୍ବନ୍ଧ, ସଖ୍ୟ କହିଲେ ବନ୍ଧୁମାନଙ୍କ ଭିତରେ ଯୋଉ ସମ୍ବନ୍ଧ ଥାଏ, ବାତ୍ସଲ କହିଲେ ପିତା ପୁତ୍ର ସମ୍ବନ୍ଧ, ଏବଂ ମାଧୁର୍ଯ୍ୟ କହିଲେ ସ୍ୱାମୀ ସ୍ତ୍ରୀ ସମ୍ବନ୍ଧ। ତେଣୁ ଏଇ ଯେଉଁ ସମ୍ବନ୍ଧ ଆମେ ଭୌତିକ ଜଗତରେ ଆମେ ପାଞ୍ଚ ପ୍ରକାର ସମ୍ବନ୍ଧ ରହିଛି, ସମ୍ବନ୍ଧରେ ସମ୍ବନ୍ଧ ଦେଇକି ରହୁଛେ, ପ୍ରକୃତ ଆମର ସମ୍ବନ୍ଧ ରହିଛି ଭଗବାନଙ୍କ ସହିତ। କିନ୍ତୁ ଯେହେତୁ ଆମେ ଅଜ୍ଞାନ ଭିତରେ ରହିଛେ, ତେଣୁ ଆମେ ଏ ସମ୍ବନ୍ଧଟା ବିଷୟରେ କୌଣସି ଆମେ ଜାଣିପାରୁନୁ। ତେଣୁ ବେଦ କହିଲେ ତିନୋଟି ଜିନିଷ ରହିଛି, ବେଦରେ ତିନୋଟି ତତ୍ତ୍ୱ କହୁଛି, ସମ୍ବନ୍ଧ, ଅଭିଧେୟ ଏବଂ ପ୍ରୟୋଜନ, ତିନୋଟି ତତ୍ତ୍ୱ ରହିଛି। ସମ୍ବନ୍ଧ ହେଉଛି ଆମର ଭଗବାନଙ୍କ ସହିତ ଗୋଟେ ନିର୍ଦ୍ଦିଷ୍ଟ ସମ୍ବନ୍ଧ ରହିଛି। ଯେମିତି ଆମେ ମୋର ହାତଟା, ଆମର ହାତଟା ଆମ ଶରୀର ସହିତ ଗୋଟେ ସମ୍ବନ୍ଧ ରହିଛି। କ'ଣ ନା ଆମେ ଯେଉଁଟା ଚାହୁଁଛେ କାର୍ଯ୍ୟ କରିବା ହାତ ଦ୍ୱାରା, ସେ ହାତ ସେ କାର୍ଯ୍ୟ କରୁଛି, ଆମେ ଖାଇବାକୁ ଚାହୁଁଛେ ଆମକୁ ଖାଦ୍ୟ ଗ୍ରହଣ କରୁଛେ ହାତ ଦ୍ୱାରା। ତେଣୁ ସେଇଭଳି ଭାବରେ ଭଗବାନଙ୍କର ଆମେ ହେଉଛି ଅଂଶ। ଭଗବତାର ପଞ୍ଚଦଶ ଅଧ୍ୟାୟରେ ଭଗବାନ କହିଛନ୍ତି, ମନ ମାଂସ ଜୀବନୁ କି ଜୀବ ଭୂତ ସନାତନ, ମନ ଶ୍ରେଷ୍ଠା ଇନ୍ଦ୍ରିୟାଣି ପ୍ରକୃତି ସ୍ଥାନୀ କରୁଛନ୍ତି। ଆମେ ହେଉଛି ଭଗବାନଙ୍କର ଅଂଶ, ତେଣୁ ଭଗବାନଙ୍କ ଅଂଶ ହିସାବରେ ଆମର କର୍ତ୍ତବ୍ୟ କ'ଣ ନା ଭଗବାନଙ୍କର ସେବା କରିବା, ଭଗବାନଙ୍କର ଅଂଶ, ଭଗବାନଙ୍କର କାର୍ଯ୍ୟରେ ସାହାଯ୍ୟ କରିବା। ଭଗବାନ ଯାହା ଚାହୁଁଛନ୍ତି ସେଇଟା ଆମେ କରିବା, ଇଏ ହେଉଛି ଅଂଶର କାର୍ଯ୍ୟ, ପୁନଃ ସେବା କରିବା ହେଉଛି ଅଂଶର କାର୍ଯ୍ୟ ବା ଧର୍ମ। ତେଣୁ ମହାପ୍ରଭୁ ସେଇଟା କହିଛନ୍ତି ଯେ ଜୀବେର ସ୍ୱରୂପ ହଏ କୃଷ୍ଣର ନିତ୍ୟ ଦାସ, କୃଷ୍ଣର ତଟସ୍ଥା ଶକ୍ତି ଭେଦା ଭେଦ ପ୍ରକାଶ। ଆମର ହେଉଛି ପ୍ରକୃତ ଧର୍ମ ହେଉଛି ଆମେ ଭଗବାନଙ୍କର ଦାସ, ଭଗବାନଙ୍କର ଆମେ ସେବକ। ପ୍ରଭୁପାଦ ମହାରାଜ ପାର୍ଶ୍ୱ ଜଗତରେ ଯେତେବେଳେ ରହୁଥିଲେ ପ୍ରବଚନ, ସେତେବେଳେ ସେ ଏଇ ପ୍ରସଙ୍ଗରେ ସେ କହିଲେ ଯେ ଏ ଏଠି ଯିଏ ଯେତେ ଅଛନ୍ତି କିଏ କହିପାରିବ କି ମୁଁ କାହାର ସେବା କରୁନି, ଏମିତି କିଏ ଅଛନ୍ତି? ସେ ପ୍ରବଚନ ଯେତେ ବଡ଼ ଯେତେ ଉଚ୍ଚସ୍ତର ଲୋକ ହୁଅନ୍ତୁ ନା କାହିଁକି, ସେ କାହା ନା କାହା ନା ନିଶ୍ଚିନ୍ତ ଭାବରେ କାହା ନା କାହାର ସେବା କରୁଥିବ। ତେଣୁ ଆମେ ହେଉଛି ଭଗବାନଙ୍କ ସେବା କରିବା ପାଇଁ ଆମେ ପ୍ରକୃତ ଆମର କର୍ତ୍ତବ୍ୟ ହେଉଛି ବା ଆମର ଧର୍ମ ହେଉଛି ଭଗବାନଙ୍କର ସେବା କରିବା। ସେଥିପାଇଁ ଇଏ ହେଉଛି ସବୁଠାରୁ ବୃହତ୍ତମ ଜ୍ଞାନ ଭଗବାନ କହୁଛନ୍ତି, ସର୍ବଧର୍ମାନ ପରିତ୍ୟଜ୍ୟ ମାମେକଂ ଶରଣଂ ଭଜାମି। ଆମେ ଯଦି ଭଗବାନଙ୍କର ସେବା ନ କରିବା ତାହେଲେ ଆମେ ସେବା ନ କରି ରହିପାରିବାନି, ଆମେ ମାୟାର ସେବା କରିବା। ଏ ଭୌତିକ ଜଗତ ଯେଉଁ ହେଉଛି ଇଏ ହେଉଛି ଭଗବାନଙ୍କର ବହିରଙ୍ଗା ଶକ୍ତି। ଆମେ ଯଦି ଭଗବାନଙ୍କର ସେବା ନ କରିବା ତାହେଲେ ଆମେ ଏ ଭୌତିକ ଜଗତକୁ ଆସି ଭଗବାନଙ୍କର ଏଇ ମାୟାର ସେବା କରିବା, ସତ୍ୟ ରଜତମ ଏ ତ୍ରିଗୁଣର ଆମେ ସେବା କରିବା। ତେଣୁ ଯୋଉ ଜୀବର ପ୍ରକୃତ କର୍ତ୍ତବ୍ୟ ହେଉଛି ଏଇ ଯୋଉ ସମ୍ବନ୍ଧ ରହିଛି, ଏ ସମ୍ବନ୍ଧ ଆମର ଭଗବାନଙ୍କ ସହିତ ନିତ୍ୟ ସମ୍ବନ୍ଧ ରହିଛି। କିନ୍ତୁ ଯେହେତୁ ଆମେ ମୋହଗ୍ରସ୍ତ ହେଇକି ରହିଛେ, ଆମର ସେ ସ୍ମୃତି ଆସିପାରୁନି। ତେଣୁ ଯଦି ଆମର ଯେତେବେଳେ ମୋହ ଚାଲିଯିବ ସେତେବେଳେ ଆମର ସେ ସ୍ମୃତି ଆସିପାରିବ, ଭଗବାନଙ୍କ ସହିତ ଆମର କ'ଣ ସମ୍ବନ୍ଧ ଅଛି ଆମେ ଜାଣିପାରିବା। ତେଣୁ ଅର୍ଜୁନ କହୁଛନ୍ତି ନଷ୍ଟ ମୋହ ସ୍ମୃତି ଲବ୍ଧା ତୋ ପ୍ରସାଦାତ୍ମେ ଅଧିକ, ଏଟା କେମିତି ସମ୍ଭବ ହବ ନା ଭଗବାନଙ୍କୁ କୃପା ପ୍ରାପ୍ତ ହେଇଛି ବା ଭଗବାନଙ୍କ ଯେଉଁମାନେ କୃପା ପ୍ରାପ୍ତ ହେଇଛନ୍ତି ଗୁରୁଦେବଙ୍କର ଆମେ ତାଙ୍କର କୃପା ପାଇବା ତାହେଲେ ଏଇ ସ୍ଥିତିକୁ ଆମେ ଆସିପାରିବା। ଏବଂ ସ୍ଥିତ ଅସ୍ମି ଗତ ସନ୍ଦେହ, ଅର୍ଜୁନଙ୍କର ବହୁତ ପ୍ରକାର ସନ୍ଦେହ ରହିଛି, ଷୋହଳଟି ମୁଖ୍ୟ ଷୋହଳଟି ପ୍ରଶ୍ନ ପଚାରିଛନ୍ତି ଭଗବାନ ଗୀତାରେ, କାହିଁକି ଏଇଟା ହେଲା, କାହିଁକି ଏମିତି ହେଇଛି, ଏସବୁ ବିଭିନ୍ନ ପ୍ରକାର ପ୍ରଶ୍ନ ଯେଉଁ ପଚାରିଛନ୍ତି ଭଗବତ ଗୀତାରେ ମୁଖ୍ୟତଃ ଷୋହଳଟି ପ୍ରଶ୍ନ ପଚାରିଛନ୍ତି। ଏବଂ ସମସ୍ତ ପ୍ରଶ୍ନର ଯେତେବେଳେ ଉତ୍ତର ଭଗବାନ ଦେଇସାରିଛନ୍ତି ସେତେବେଳେ ଭଗବାନ ଅନ୍ତିମରେ ଅର୍ଜୁନ କହୁଛନ୍ତି ଯେ ବର୍ତ୍ତମାନ ମୋର କ'ଣ ହେଇଛି ନା ସ୍ଥିତୋସ୍ମି ଗତ ସନ୍ଦେହ, ମୋର ଆଉ କୌଣସି ସନ୍ଦେହ ନାହିଁ, ତେଣୁ କରିଛି ବଚନ ତର। ତେଣୁ ଆପଣ ଯାହା କହୁଛନ୍ତି ଯୁଦ୍ଧ କରିବା ପାଇଁ କହିଛନ୍ତି ତ ମୁଁ ନିଶ୍ଚୟ ଯୁଦ୍ଧ କରିବି। ଏ ଯୁଦ୍ଧରେ ଲୋକ ମୋର ପିତା ପିତାମ ମୃତ୍ୟୁ ହୁଅନ୍ତୁ ବା ଗୁରୁ ମୃତ୍ୟୁ ହୁଅନ୍ତୁ ସେଥିରେ କୌଣସି କଥା ମୋର କୌଣସି ସନ୍ଦେହ ନାହିଁ, ତଥାପି ବହୁତ ପ୍ରକାର ସନ୍ଦେହ ଥିଲା। ତେଣୁ ଆମେ ଯେଉଁ ଜ୍ଞାନ ପ୍ରାପ୍ତ ହଉଛେ ସେ ଭୌତିକ ଯେଉଁ ଜ୍ଞାନ ରହିଛି ସେ ଜ୍ଞାନ ପ୍ରକୃତ ଜ୍ଞାନ ନୁହଁ, ତାକୁ ମୋହ ଜ୍ଞାନ ବୋଲି କୁହାଯାଉଛି, ପ୍ରକୃତ ଜ୍ଞାନ ସେଇଟା ନୁହଁ। କିନ୍ତୁ ଆତ୍ମା ସମ୍ବନ୍ଧୀୟ ଜ୍ଞାନ ଯେଉଁମାନେ ପ୍ରାପ୍ତ ହେଇପାରିବେ ସେଇଟା ହଉଛି ପ୍ରକୃତ ଜ୍ଞାନ। ତେଣୁକରି ଆମେ କହୁଛେ ଓମ୍ ଅଜ୍ଞାନ ତିମିରାମ ଦସ୍ୟ, ଆମେ ଯେଉଁ ତଥାଗତ ବହୁତ ପ୍ରକାର ଜ୍ଞାନ ସବୁ ରହିଛି ସେ ହଉଛି ଅଜ୍ଞାନ, କାରଣ ସେ ଜ୍ଞାନ ଦ୍ୱାରା ଆମେ ନିଜକୁ ଜାଣିପାରୁନେ, ଆମେ ନିଜେ କିଏ ଆମେ ଜାଣିପାରୁନେ। ଆମର ଯେଉଁ ପ୍ରକୃତ ବିଭିନ୍ନ ପ୍ରକାର ସମସ୍ୟା ରହିଛି ଏବଂ ଚାରୋଟି ମୁଖ୍ୟ ସମସ୍ୟା ଆମର ରହିଛି, ତାହା କ'ଣ ନା ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖ ଦଶାନ ଦର୍ଶନ। ଆମେ ଚାହୁଁନେ ମୃତ୍ୟୁ, କିନ୍ତୁ ଆମକୁ ମୃତ୍ୟୁ ବରଣ କରିବାକୁ ପଡ଼ୁଛି। ତେଣୁ ଏଇ ଜ୍ଞାନ ଆମେ ଭଗବାନ ମାନେ ବୈଜ୍ଞାନିକ ମାନେ ଦେଇପାରୁନାହାନ୍ତି। ତେଣୁ ପ୍ରକୃତ ଜ୍ଞାନ ହଉଛି ଯେମିତି ସନାତନ ଗୋସ୍ୱାମୀ ମହାପ୍ରଭୁ କହିଥିଲେ, କେ ଆମେ କେନେ ଆମେ କେନେ ଆମ ଗାଁରେ ତାପତ୍ର ଏହା ନାହିଁ ଜ୍ଞାନୀ କିଏ ମାନେ ହିତ ପାଏ। ପ୍ରକୃତ ଆମେ କିଏ କେତେ ଲୋକ କହିପାରିବେ ଆମେ କିଏ, 99 ଅନେଶ୍ୱତ ଭାଗ ଲୋକ ସେଇଟା ଜାଣିପାରୁନାହାନ୍ତି ପ୍ରକୃତ ଆମେ କିଏ, ସେ ଜ୍ଞାନ ପ୍ରାପ୍ତ ହେଇପାରୁନାହାନ୍ତି। ଅନ୍ୟ କଥା ତ ଛାଡ଼ନ୍ତି, ଆତ୍ମଜ୍ଞାନ ମଧ୍ୟ ଲୋକମାନେ ଜାଣିପାରୁନାହାନ୍ତି। ତେଣୁ ଆତ୍ମାର ଉପରେ ହେଉଛି ପରମାତ୍ମା ସମ୍ବନ୍ଧୀୟ ଜ୍ଞାନ, ପରମାତ୍ମାଙ୍କ ଉପରେ ହେଉଛି ଭଗବତ ସମ୍ବନ୍ଧୀୟ ଜ୍ଞାନ। ତେଣୁ ଏହି ସମସ୍ତ ଜ୍ଞାନ ଆତ୍ମ ଉପଲବ୍ଧି ଯେଉଁ ରହିଛି ଏହି ଜ୍ଞାନ ଭଗବାନ ପ୍ରଦାନ କରନ୍ତି, ବା ଭଗବାନଙ୍କର ଯେଉଁମାନେ ନିଜ ଲୋକ ସେମାନେ ଆସି ଏହି ଆତ୍ମା ସମ୍ବନ୍ଧୀୟ ଜ୍ଞାନ ପ୍ରଦାନ କରନ୍ତି। ତେଣୁ ଭଗବାନଙ୍କର ଯେଉଁ ଆସନ୍ତି ତାଙ୍କର ମା ଯେଉଁ ଦେବତୀ ପ୍ରାର୍ଥନା କରୁଛନ୍ତି ଭଗବାନଙ୍କୁ, ସେ ଏହି ସ୍ତୁତିରେ ସେଟା କହୁଛନ୍ତି ଯେ ଆପଣ ଆତ୍ମ ସମ୍ବନ୍ଧୀୟ ଜ୍ଞାନ ପ୍ରଦାନ କରନ୍ତି। ତେଣୁ ଭଗବାନଙ୍କ ସ୍ଥାନରେ ଯଦି ଆମେ ନ ଯିବା ତାହେଲେ, ବା ଭଗବାନଙ୍କର ଯେଉଁମାନେ ଭକ୍ତ ତାଙ୍କର ସ୍ଥାନରେ ଯଦି ଆମେ ନ ଯିବା ତାହେଲେ ଏଇ ପ୍ରକୃତ ଜ୍ଞାନରୁ ଆମେ ବଞ୍ଚିତ ହେବା। ତେଣୁ ବେଦରେ ଯେ ମୁଁ କହୁଥିଲି, ବେଦରେ ତିନୋଟି ଜିନିଷ କଥା କୁହାଯାଉଛି, ଗୋଟେ ହେଉଛି ସମ୍ବନ୍ଧ, ଗୋଟେ ହେଉଛି ଅଭିଧେୟ ଏବଂ ଗୋଟେ ହେଉଛି ପ୍ରୟୋଜନ। ସମ୍ବନ୍ଧ ହେଉଛି ଭଗବାନଙ୍କର ସହିତ ଆମର ଗୋଟେ ସମ୍ବନ୍ଧ ରହିଛି, ସେ ସମ୍ବନ୍ଧଟା ଜାଣିବା, ଏବଂ ଏଇ ସମ୍ବନ୍ଧ ଜାଣିଲେ ଖାଲି ସମ୍ବନ୍ଧ ଜାଣିଲେ ହବନି, ତ ସେଇ ଅନୁସାରେ କାର୍ଯ୍ୟ କରିବାକୁ ପଡ଼ିବ, ତାକୁ ଅଭିଧେୟ ବୋଲି କୁହାଯାଉଛି, ଯାହାକି ଭକ୍ତି। ଅଭିଧେୟ ହେଉଛି ଭକ୍ତି, ଭକ୍ତି ମାଧ୍ୟମରେ ଆମେ ଭଗବାନଙ୍କ ସହିତ ବିଭିନ୍ନ ପ୍ରକାର ସମ୍ବନ୍ଧରେ ସମାନ ଦେଇ କାର୍ଯ୍ୟ କରୁଛୁ, ଏଇଟା ହେଉଛି ଭକ୍ତି। ଏବଂ ପ୍ରୟୋଜନ କ'ଣ, ସେ ହେଉଛି କୃଷ୍ଣ ପ୍ରେମ, ଭଗବତ ପ୍ରେମ ଲାଭ କରିବା। ସାଧାରଣତଃ ଯେଉଁ ଆମେ କହୁଥିଲି ଧର୍ମ କହିଲେ ଲୋକ ଭାବୁଛନ୍ତି ଧର୍ମ ଅର୍ଥ କାମ ମୋକ୍ଷ, କିନ୍ତୁ ଇଏ ପ୍ରକୃତ ଧର୍ମ ନୁହଁ। ପ୍ରକୃତ ଧର୍ମ ହେଉଛି ଆମେ ଯେଉଁ କହିଲେ ପାଠ କଲେ ମୁଖ୍ୟ ପଦେ ଝିଅ ପାଏ କୃଷ୍ଣ ପ୍ରେମ ଧାମ, ଭଗବତ ପ୍ରେମ ଲାଭ କରିବା ସେଟା ହେଉଛି ପଞ୍ଚମ ପୁରୁଷାର୍ଥ, ମହାପ୍ରଭୁ ସେଟା ଆସି କହିକି ଯାଇଛନ୍ତି। ପ୍ରକୃତ ଏଇ ଯେଉଁ ଚାରୋଟି ତଥାଗତ ଧର୍ମ ଇଏ ହେଉଛି କୈତବ ଧର୍ମ, ଇଏ ପ୍ରକୃତ ଧର୍ମ ନୁହଁ। ସେଥିରେ ଶ୍ରୀମଦ ଭାଗବତଙ୍କର ପ୍ରଥମେ ଦ୍ୱିତୀୟ ଶ୍ଳୋକରେ ସୁତ ବ୍ୟାସରେ ସେଟା କହୁଛନ୍ତି ଯେ ଧର୍ମ ପ୍ରୋଜିତ କୈତବ ଅତ୍ର, ଯେଉଁଠି ଭଗବତ ଗୀତା ଶେଷ ହେଇଛି ସେଠି ଭାଗବତ ଆରମ୍ଭ ହେଇଛି। ଭଗବତ ଗୀତାରେ ଭଗବାନ ଯୋଉ ପ୍ରଥମେ ଆମେ ଦେଖିବା ଚତୁର୍ଥ ଅଧ୍ୟାୟ ଭଗବାନ କହୁଛନ୍ତି ଯେ ଯଦା ଯଦା ହି ଧର୍ମସ୍ୟ ଗ୍ରାମୀ ଭୂତି ଭାରତ ଅଭ୍ୟୁଥାନ ଅଧର୍ମସ୍ୟ ତଦାତ୍ମାନ ସୁଧାମ୍ୟ। ଭଗବାନ ଯୋଉ ଆସନ୍ତି କଣ କରନ୍ତି ନା ପରିତ୍ରାଣାୟ ସାଧୁନା ବିନାଶାୟ ଚ ଦୁଷ୍କୃତା ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାନି ଯୁଗେ ଯୁଗେ, ଧର୍ମ ସଂସ୍ଥାପନ କରନ୍ତି। ତେଣୁ ଚତୁର୍ଥ ଅଧ୍ୟାୟରେ ଭଗବାନ କୋଉ ଧର୍ମ ବିଷୟରେ କହିଛନ୍ତି, ବର୍ଣ୍ଣାଶ୍ରମ ବିଷୟରେ କହିଛନ୍ତି, ଚାତୁର୍ବର୍ଣ୍ଣ ମାୟାତୁଷ୍ଟ ଗୁଣ କର୍ମ ବିଭାଗସ୍ୟ ଦଶ କଥା ମହିମା ବିଧି ଅକଥା ମଧ୍ୟ। ଚାରି ବର୍ଣ୍ଣ ଯେଉଁ ରହିଛି ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର, ଏବଂ ଚାରି ଆଶ୍ରମ ଯେଉଁ ରହିଛି ବ୍ରହ୍ମଚାରୀ ଗୃହସ୍ଥ ବାମପ୍ରସ୍ଥ ସନ୍ୟାସ, ଏହି ବର୍ଣ୍ଣାଶ୍ରମ ବିଷୟରେ ଭଗବାନ ପ୍ରଥମେ ସେ ଧର୍ମ କହିଛନ୍ତି। କିନ୍ତୁ ଅନ୍ତିମରେ ଭଗବାନ କ'ଣ କହିଲେ ଯେ ସର୍ବଧର୍ମାନ ପ୍ରତ୍ୟେଜ୍ୟ ମାନକ ସ୍ୱୟଂ କଲେ, ଆଉ ଯାହା ସବୁ ଧର୍ମ ଅଛି ସେ ସବୁକୁ ତ୍ୟାଗ କରିକି ପ୍ରକୃତ ଧର୍ମ ହେଉଛି ଭଗବାନଙ୍କ ଶରଣରେ ଯିବା, ସେଇଟା ହେଉଛି ପ୍ରକୃତ ଧର୍ମ। ତେଣୁ ଭଗବତ ଗୀତାରେ ଭଗବାନ ଯେଉଁଠି ଶେଷ କରିଛନ୍ତି ପ୍ରକୃତ ଧର୍ମ ବିଷୟରେ ଯେଉଁ କହିକିରି ଶେଷ କରିଛନ୍ତି ସେଇଟା ହେଉଛି ସବୁଠାରୁ ବୃହତ୍ତମ ଜ୍ଞାନ, ବୃହତ୍ତର ଏବଂ ବୃହତ୍ତମ ତିନି ପ୍ରକାର ଜ୍ଞାନ ଭଗବାନ ପ୍ରଦାନ କରିଛନ୍ତି। ବୃହ ଜ୍ଞାନ କ'ଣ ନା ଆତ୍ମା ସମ୍ବନ୍ଧୀୟ ଜ୍ଞାନ ଯେଉଁ ହେଉଛି ସେଇଟା ହେଉଛି ବୃହ ଜ୍ଞାନ, ବା ବ୍ରହ୍ମ ପରମ ବ୍ରହ୍ମ ଏସବୁ ବିଷୟରେ ଯୋଉ ଜ୍ଞାନ ପ୍ରଦାନ କରନ୍ତି ସେ ହେଉଛି ଗୁହ୍ୟ ଜ୍ଞାନ ବଲନ୍ତି ତତ୍ତ୍ୱ ବିଦସ୍ତତ୍ଵ ଜ୍ଞାନ ମଧ୍ୟ ବ୍ରହ୍ମେତି ପରମାତ୍ମେତି ଭଗବାନ ଏତି ଶବ୍ଦ ଦେ ପ୍ରଥମ ଜ୍ଞାନ ହେଉଛି ଏ ଭୌତିକ ଜଗତର ଉର୍ଦ୍ଧ ଯୋଉ ହେଉଛି ସେଟା ହେଉଛି ବ୍ରହ୍ମ ଜ୍ଞାନ ସେ ହେଉଛି ଗୁହ୍ୟ ଜ୍ଞାନ ଏବଂ ବ୍ରହ୍ମ ଜ୍ଞାନର ଉର୍ଦ୍ଧ ହେଉଛି ପରମାତ୍ମା ସମ୍ବନ୍ଧ ଜ୍ଞାନ ପରମାତ୍ମା ସମ୍ବନ୍ଧ ଆମେ ଏତେ ବିସ୍ତାର ବର୍ଣ୍ଣନା କରିବାନି ଗୋଟେ ସମୟ ହେଇଗଲାଣି ତେଣୁ ଅନ୍ତିମ ଜ୍ଞାନ ଭଗବାନ ଯେଉଁ ସବୁଠାରୁ ବୃହତ୍ତମ ଜ୍ଞାନ ପ୍ରଦାନ କରୁଛନ୍ତି ସେ ହେଉଛି ଭଗବତ ସମ୍ବନ୍ଧ ଜ୍ଞାନ ସର୍ବଭୂୟ ତମ ଭୂୟ ଶୃଣମେ ପରମମ୍ବଚ ଇଷ୍ଟୋସିମେ ଦୃଢ଼ମିତି ବ୍ୟାଖ୍ୟାନିତେ ଗୀତା ଭଗବତ ଅଧ୍ୟାୟରେ ଚଉଷଠି ଚକ୍ରରେ ଭଗବାନ କଥା କହୁଛନ୍ତି ଯେ ମୁଁ ତମକୁ ଭୂୟ ଭୂୟତର ବୃହତ୍ତମ ସବୁ ପ୍ରକାର ଜ୍ଞାନ ପ୍ରଦାନ କରିସାରିଛି କିନ୍ତୁ ଆଉ ଥରେ ମୁଁ ତମକୁ ବୃହତ୍ତମ ଜ୍ଞାନ ପ୍ରଦାନ କରୁଛି କ'ଣ ସେ ବୃହତ୍ତମ ଜ୍ଞାନ ଏ ଚଉଷଠି ଅକ୍ଷରରେ ସମସ୍ତ ବୃହତ୍ତମ ଜ୍ଞାନ ସବୁ ମାନେ ଯେତେ ଜ୍ଞାନ ଅଛି ତାକୁ ଶ୍ରେଷ୍ଠ ଜ୍ଞାନ ହେଉଛି ଚଉଷଠି ଅକ୍ଷରରେ ଭଗବାନ ପ୍ରଦାନ କରିଛନ୍ତି ଚାରୋଟି ଜିନିଷ ହେଉଛି ବୁଝାତ ସବୁଠାରୁ ବୁଝାତମ ଜ୍ଞାନ କଣ କଣ ନା ମନମନା ଭବ ମନରେ ମତେ ଚିନ୍ତା କର ମନରେ ଆମେ ବିଭିନ୍ନ ପ୍ରକାର କଥା ଚିନ୍ତା କରୁଛେ କିନ୍ତୁ ଭଗବାନଙ୍କ କଥା ଯଦି ଆମେ ଚିନ୍ତା କରିବା ସେଇଟା ହେଉଛି ପ୍ରକୃତ ବୃହତ୍ତମ ଜ୍ଞାନ ହେଉଛି ସେଇଟା ମନରେ ମତେ ଚିନ୍ତା କର ଏବଂ ମତ ଭକ୍ତ ଆମେ ଭଗବାନ ବିଷୟରେ ଯେତେବେଳେ ମନରେ ଚିନ୍ତା କରିବା ସେତେବେଳେ ଆମେ ଭଗବାନଙ୍କର ଭକ୍ତରେ ପରିଣତ ହେଇଛେ ଭଗବାନ ଭକ୍ତ ଏବଂ ଭଗବାନଙ୍କ ଭକ୍ତ ହେଲେ ମୋ ଜ୍ଞାନ ଭଗବାନଙ୍କର ଭଗବାନ ପୂଜା ପାଠ ସବୁ ହଉଛି ଭଗବାନଙ୍କୁ ଜାଦନ କରିବା ଭଗବାନ ଜାଦନ କରିବା କଣ ହବ ନା ପ୍ରଥମେ ଭଗବାନଙ୍କୁ ନମସ୍କାର କରିବା ମା ନମସ୍କୃ ତେଣୁ ଏଇ ଚାରୋଟି ଜିନିଷ ଭଗବତ ଗୀତାରେ ଭଗବାନ କହୁଛନ୍ତି ଇଏ ହେଉଛି ସବୁଠାରୁ ବୃହତ୍ତମ ଜ୍ଞାନ ମନମନା ଭବ ମଦଭକ୍ତ ମଜାଦି ମା ନମସ୍କୃ ତାହେଲେ ଏଇ ଚାରୋଟି ଜିନିଷ ପରେ କଣ ହବ ନା ମାମେବ ଆସି ନିଶ୍ଚିତ ଭାବରେ ମୋ ପାଖକୁ ଆସିବ ସତ୍ୟାନ୍ତେ ପ୍ରତିଜ୍ଞାନି ପିଓସିନି ଭଗବାନ ପ୍ରତିଜ୍ଞା କରି କହୁଛନ୍ତି ଏଇଟା ସତ୍ୟ ତେଣୁ ଇଏ ହେଉଛି ସବୁଠାରୁ ବୃହତ୍ତମ ଜ୍ଞାନ ତେଣୁ ଆଉ ଯାହା ସବୁ ଧର୍ମ ତଥାପି ଧର୍ମ ସବୁ କୁହାହେଇଛି ଭଗବାନ ଆଗରୁ ସବୁ କହିଛନ୍ତି ସେଥିପାଇଁ ସେ ଭଗବାନଙ୍କୁ ସେସବୁ ତ୍ୟାଗ କର ସର୍ବଧର୍ମାନ ପରିଚର୍ଯ୍ୟ ମାମିକମ୍ ଶରଣ କର ଖାଲି ମା କହିଲେ ବି ଯାଆନ୍ତା କିନ୍ତୁ ଏକ ମୁହୂର୍ତ୍ତ କହିବାର ଉଦ୍ଦେଶ୍ୟ ଆଉ ଥରେ ତାକୁ ସେଥିରେ ପ୍ରାଧାନ୍ୟ ଦିଆଯାଉଛି ଆମେ କହିବା ମାଙ୍କୁ କହିଛନ୍ତି ମାମ ଶରଣ ଭଜ କହିଛନ୍ତି ଆମେ ଭଗବାନଙ୍କ ଶରଣ ଯିବା ସାଙ୍ଗେ ଅନ୍ୟ ଦେବତାମାନଙ୍କ ଶରଣ ଯିବା ତେଣୁ ଭଗବାନ ସେଥିପାଇଁ କହିଲେ ମାମ ଏକମ୍ ଆଉ କାହାର ଶରଣ ଯିବା ଦରକାର ନାହିଁ ଏକମ୍ କହିଲେ କେବଳ ଭଗବାନ ବାସ କୃଷ୍ଣଙ୍କ ଶରଣ ଯିବା ଏବଂ ସେଇଟା ହେଲେ କଣ ହବ ନା ଯଦି ଆମେ ସବୁ ପ୍ରକାର ଯେତେ ବିଭିନ୍ନ ପ୍ରକାର ଧର୍ମ ରହିଛି ସବୁ ତ୍ୟାଗ କରିଦେବା ତାହେଲେ ଆମେ ପାପ କାର୍ଯ୍ୟ କରିବା ଭଗବାନ କହୁଛନ୍ତି ଯେ ଅହନ୍ତ ସର୍ବ ପାପଜ୍ଞ ମୁକ୍ତି ସେହି ଯଦିଓ ବିଭିନ୍ନ ଧର୍ମ ଯୋଉ ରହିଛି ବର୍ଣ୍ଣାଶ୍ରମ ଇତ୍ୟାଦି ତ୍ୟାଗ କଲେ ଯଦିଓ ପାପ ଲାଗିବ ସେ ପାପରୁ ମୁଁ ତମକୁ ମୁକ୍ତ କରିବି ସେଥିରେ କୌଣସି ସୂଚନା କରିବା ଦରକାର ତେଣୁ ଭଗବତ ଗୀତା ଯୋଉଠୁ ଶେଷ ହେଇଛନ୍ତି ସେମାନେ ଭାଗବତ ସେଇଠୁ ଆରମ୍ଭ ହେଇଛି ଧର୍ମ ପ୍ରଜିତ କୈତପୁତ୍ର କର୍ମ ନିର୍ମ ଶରଣା ସଦାନ ବେଦମ ବାସ୍ତମତ୍ର ବସ୍ତୁ ଶିବଦମ ତାପତ୍ର ଉନ୍ମିଳନମ ଶ୍ରୀମଦ ଭାଗବତେ ମହାମୁନି କୃତେ କିମ୍ବା ପରମେଶ୍ୱର ସତ୍ୟ ହୃଦୟ ବରୁଦ୍ଧ ତତ୍ର ପୃଥିବୀ ସୃଷ୍ଟି ଶ୍ରୀ ତେଣୁ ଯୋଉଠି ଭଗବତ ଗୀତା ଶେଷ ହେଇଛି ସେଇଠୁ ଭାଗବତ ଆରମ୍ଭ ହେଇଛି ଭଗବାନ କହିଲେ ସର୍ବଧର୍ମ ପରିତ୍ୟ ଭାଗବତ ଆମେ ଆରମ୍ଭରେ ଚିନ୍ତା କରୁଛେ ଧର୍ମ ପ୍ରଜିତ କୈତପୁତ୍ର ପୈତୃକ ଧର୍ମ ସବୁ ବାଦ ଦିଆଯାଇଛି ଧର୍ମ ପୂଜିତ ପାଇଥିଲେ ପୈତୃକ ଧର୍ମ କଣ ମୁଁ କହିଲି ଧର୍ମ ଅର୍ଥ କାମ ମୁଖ୍ୟ କିନ୍ତୁ ଆମେ କହିବା ମୁଖ୍ୟ କଣ ପୈତୃକ ଧର୍ମ ଭୌତିକ ଜଗତରେ ମୁକ୍ତି ହବ ସେଟା ପୈତୃକ କେମିତି ହବ ସିଦ୍ଧସ୍ୱାମୀ ସେ କଥା କହୁଛନ୍ତି ସିଦ୍ଧସ୍ୱାମୀ କହୁଛନ୍ତି ପ୍ରସଜ୍ଞାନ ମୁଖ୍ୟ ପର୍ଯ୍ୟନ୍ତ ନିରସ୍ତ ପ୍ରୋଜିତ ପ୍ରୋଜିତ ଅର୍ଥ ଆମେ ଯେମିତି ଘରକୁ ସଫା କରୁଛୁ ଝାଡୁ ଦେଇକି, ସେଇଭଳି ଭାବରେ ସମସ୍ତ କୈତବ ଧର୍ମକୁ ବାଦ ଦିଆଯାଇଛି ଭାଗବତ, କିନ୍ତୁ କୈତବ ଧର୍ମରେ ମୁଖ୍ୟ ମଧ୍ୟ କୈତବ ଧର୍ମରେ ଯାଉଛି, ମୁକ୍ତିଟା ମଧ୍ୟ କୈତବରେ ଯାଉଛି। କୈବଲ୍ୟ ନରପାୟତି ପ୍ରଧାନ ସରସ୍ୱତୀ କହୁଛନ୍ତି, ମୁକ୍ତିଟା ଯଦିଓ ସବୁଠୁ ଶ୍ରେଷ୍ଠ, ମୁକ୍ତିରେ ମୁକ୍ତ ହେବା ସବୁଠୁ ଶ୍ରେଷ୍ଠ ଜିନିଷ, କିନ୍ତୁ ତଥାପି ସେଇଟା ନର୍କ ଭଳି ବାଥରୁମ୍ ସେଇଟା ନର୍କ ଭଳି ଯାଉଛି। ତେଣୁ ମହାପ୍ରଭୁ କହୁଛନ୍ତି ମମ ଜନ୍ମାନି ଜନ୍ମନି ସ୍ତରେ, ସେ ମୁକ୍ତି ହେବା ପାଇଁ ମୋତେ ଚାହୁଁନାହାନ୍ତି, ଯଦି ମୁକ୍ତି ହେବା ଆମ ଆଉ ଜନ୍ମ ନେବା କ'ଣ କରିବା, ତେଣୁ ସେ ଜନ୍ମନି ଜନ୍ମନି ସ୍ତରେ କହିବା ଉଦ୍ଦେଶ୍ୟ ମୁଁ ମଧ୍ୟ ମୁକ୍ତି ମଧ୍ୟ ଚାହୁଁନି। ତେଣୁ ଯୋଉ ଆମେ ସବୁ ସେ ବର୍ଣ୍ଣନା କରି ଆମର କଥାକୁ ବିଶ୍ରାମ ଦେବା, ଆମର ସରିଗଲାଣି ଭୋଗ ସରିଗଲାଣି, ଆଜି ମଧ୍ୟ ଉପବାସ ସମସ୍ତେ ପ୍ରସାଦ ପାଇବେ ଗୋଟା ହେଇଗଲାଣି। ତେଣୁ ଇଏ ଯୋଉ ଧର୍ମ ପ୍ରୋଜିତ ପ୍ରକୃତ ଧର୍ମ ହେଉଛି ଯେ ଯୋଉ ତଥାକଥିତ ଧର୍ମ ଅର୍ଥ କାମ ମୁଖ୍ୟ, ଇଏ ହେଉଛି କୈତବ ଧର୍ମ, ଏସବୁକୁ ବାଦ ଦିଆଯାଇଛି ଭାଗବତରେ, ଏସବୁ ବାଦ ଦିଆଯାଇଛି, ପ୍ରକୃତ ଧର୍ମ ବିଷୟରେ ଆଲୋଚନା କରାଯାଇଛି, ଯେଉଁଥିପାଇଁ କି ବ୍ୟାସଦେବ ସମସ୍ତ ଗ୍ରନ୍ଥ ରଚନା କରିସାରି ମଧ୍ୟ ସେ ଶାନ୍ତି ପ୍ରାପ୍ତ ହେଇପାରୁନଥିଲେ, ତେଣୁ ତାପରେ ଏଇ ଶ୍ରୀମଦ୍ ଭାଗବତମ ଗ୍ରନ୍ଥ ରଚନା କଲେ ସେ ପ୍ରକୃତ ଆନନ୍ଦ ପ୍ରାପ୍ତ, ଶାନ୍ତି ପ୍ରାପ୍ତ, ତୃପ୍ତି ସେ ପ୍ରାପ୍ତ ହେଲେ, କାରଣ ଏଥିରେ ପ୍ରକୃତ ଧର୍ମ ବିଷୟରେ ଆଲୋଚନା କରାଯାଇଛି, ସମସ୍ତ ପ୍ରୋଜିତ କୈତବ ଧର୍ମକୁ ବାଦ ଦିଆଯାଇଛି, ଧର୍ମ ପ୍ରୋଜିତ କୈତବତ୍ର, ଏଠି ଅତ୍ର ଶବ୍ଦ ତିନିଥର ବ୍ୟବହାର କରାଯାଇଛି, କେବଳ ଏଇ ମାନେ ସିଏ ଆମର ବିଶ୍ୱନାଥ ଚକ୍ରବର୍ତ୍ତୀ କହୁଛନ୍ତି ଅତ୍ର କୈତବ ଧର୍ମ ପ୍ରୋଜିତ ନାମ୍ୟତ୍ର, ଏଇଟା ହିଁ କେବଳ ଏଇ ଭାଗବତ ଏଇ ଶାସ୍ତ୍ରରେ ହିଁ କୈତବ ଧର୍ମକୁ ବାଦ ଦିଆଯାଇଛି, ଅନ୍ୟ କେଉଁଥିରେ ବାଦ ଦିଆଯାଏ, ଏବଂ ଧର୍ମ ପ୍ରୋଜିତ କୈତବତ୍ର କର୍ମ ନିର୍ମ ଶ୍ରଣା ସୀତା, ଏଇ ଭାଗବତଙ୍କୁ କେଉଁମାନେ ଯୋଗ୍ୟ ପାଠ ପଢିବା ପାଇଁ ବା ଶ୍ରବଣ କରିବା ପାଇଁ, ଯେଉଁମାନେ ନିର୍ମତ୍ସର, ଯେଉଁମାନଙ୍କର ଈର୍ଷା ଈର୍ଷା ଶୂନ୍ୟ, ଆମ ସମସ୍ତଙ୍କର ଈର୍ଷା ରହିଛି, ଯେଉଁଥିପାଇଁ କି ଆମର ଗୌତ୍ର ଜଗତରେ ପତନ ହେଇଛି, ଏବଂ ପ୍ରକୃତ ଈର୍ଷା ହେଉଛି ଆମେ ଭଗବାନଙ୍କୁ ଈର୍ଷା କରୁଛୁ, ଭଗବାନ ହେଉଛନ୍ତି ଉପଭୋଗକାରୀ, ଆମେ ଭାବୁଛନ୍ତି ଆମେ ମଧ୍ୟ ଉପଭୋଗ କରିବା, କାହିଁକି କୃଷ୍ଣ ଏକା ଉପଭୋଗ କରିବେ, ତେଣୁ ଇଏ ଈର୍ଷାରୁ ଆମର ଗୌତ୍ର ଜଗତ ଆମେ ପତନ ହେଇଛି, ତେଣୁ ଯେଉଁମାନେ ଏଇ ଈର୍ଷାରୁ ଉର୍ଦ୍ଧକୁ ଯାଉଛନ୍ତି ସେମାନେ ଭାଗବତଙ୍କୁ ଆଶ୍ରୟ କରିପାରିବେ। ଏବଂ ବେଦ୍ୟମ ବାସ୍ତବ ମାତ୍ର ବସ୍ତୁ, ବାସ୍ତବ ବସ୍ତୁ ଅତ୍ର ଆମେ ଜାଣିପାରିବା, ପ୍ରକୃତ ବାସ୍ତବ ବସ୍ତୁ କ'ଣ ଆମେ ଜାଣିବା, ସେ ଭାଗବତ ବେଦେଇ ସେ ସର୍ବେଇ ରାମଦେବ ବେଦ ଭଗବତରେ ଭଗବାନ କହିଛନ୍ତି, ସମସ୍ତ ବେଦରେ ଜ୍ଞାତବ ହେଉଛନ୍ତି ଭଗବାନ କୃଷ୍ଣ, ତେଣୁ ଏ କଥା ଆମେ ଶ୍ରୀମଦ୍ ଭାଗବତ ଜାଣିପାରିବା, ପ୍ରକୃତ ବେଦ୍ୟ ବସ୍ତୁ କ'ଣ ଆମେ ଭାଗବତ ଜାଣିପାରିବା। ଶିବରମ ଏଇ ଭାଗବତ ହେଉଛି ପ୍ରକୃତରେ ମଙ୍ଗଳଦାୟକ, ଅନ୍ୟ କୌଣସି ମଙ୍ଗଳ କିଛି ନାହିଁ, ଏବଂ ତାପତ୍ର ଉନ୍ମୋଳନ ବିଭିନ୍ନ ଯେଉଁ ତ୍ରିତାବରେ ଆମେ ସବୁବେଳେ ଜଗଦୀପୂତ ହେଉଛେ, ଆଦି ଦୈବିକ ଆଦି ଭୌତିକ ଆଧ୍ୟାତ୍ମିକ, ଏଇ ତ୍ରିତାବରେ ଯେଉଁ ଆମେ ଜଗଦୀପୂତ ହେଉଛେ ଏଇ ତ୍ରିତାପକୁ ଉନ୍ମୀଳନ, ଏଇ ତ୍ରିତାପରେ ଆମେ ମୁକ୍ତ ହେଇପାରିବା, ତେଣୁ ଶ୍ରୀମଦ୍ ଭାଗବତ ମହାମୁନି କୃତେ କିମ୍ବା ପରେଶ୍ୱର, ଏଇ ଯେଉଁ ଶ୍ରୀମଦ୍ ଭାଗବତମ ଯାହାକୁ ଏଇ ବ୍ୟାସରେ ରଚନା କରିଛନ୍ତି, ତାଠାରୁ ଆଉ ଅନ୍ୟ କ'ଣ ଆଉ ରହିଛି, ଅଧିକ ଅଧିକ ଆଉ କ'ଣ କହିବାକୁ, ସଦ୍ୟ ହୃଦୟ ଅବଧ୍ୟ ତତ୍ର ପୃଥିବୀ ସୁଶ୍ରୀ ତଥା, ତେଣୁ ଏଇ ଭାଗବତ ପାଠ କରୁଛେ ବା ଅଧ୍ୟୟନ କରୁଛେ ବା ଶ୍ରବଣ କରୁଛେ, ତେଣୁ ଭଗବାନ ଖୁବ୍ ଶୀଘ୍ର ଆମ ହୃଦୟ ଭିତରେ ବନ୍ଦୀ ହେଇକି ରହିଛି, ସଦ୍ୟ ହୃଦୟ ଅବଧ୍ୟ ପୃଥିବୀ ସୁଶ୍ରୀ ତତ୍ନା, ଆମେ କେବଳ ଶୁଣିବା ପାଇଁ ଆରମ୍ଭ କରୁଛେ, ସାଙ୍ଗେ ସାଙ୍ଗେ ଭଗବାନ ଆସି ଆମ ହୃଦୟରେ ଆଗତ ହେଇଯାଉଛି, ତେଣୁ ଭଗବାନଙ୍କର ବିଭିନ୍ନ ଅବତାରରେ ଯେଉଁ ସ୍ତୁତି କରୁଛନ୍ତି ଆମର ମାତ ଦେବୋତି, ଏଭଳି ଭାବରେ ଭଗବାନଙ୍କ ବିଭିନ୍ନ ସ୍ତୁତି କରିବେ, ତେଣୁ ଆମ କଥାକୁ ଆମେ ଏଇଟା ବିଶ୍ୱାସ ଦେବା, ଜୟ ଶ୍ରୀମଦ୍ ଭାଗବତମ କି, ଜୟ ଶ୍ରୀ ଗୋପା ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଆନନ୍ଦ କୋଟି ବୈଷ୍ଣବ କି, ଦାୟ ଗୋପାନନ୍ଦ
ଆଜିଠାରୁ ଝୁଲଣ ମହୋତ୍ସବ ଆରମ୍ଭ ହେଉଛି, 20/8/2010 ଠାରୁ 24/8/2010 ପର୍ଯ୍ୟନ୍ତ ଝୁଲଯାତ୍ରା ହେବ, ପ୍ରତ୍ୟେକ ସନ୍ଧ୍ୟାରେ 7:10 ପର୍ଯ୍ୟନ୍ତ ଏବଂ ଆସନ୍ତା ସେପ୍ଟେମ୍ବର 2 ତାରିଖ ଦିନ ଜନ୍ମାଷ୍ଟମୀ ମହୋତ୍ସବ ପାଳନ କରାଯିବ ଏବଂ 3 ତାରିଖ ଦିନ ଆମର ନନ୍ଦ ଉତ୍ସବ ତଥା ଶ୍ରୀ ପ୍ରଭୁପାଦ ମହାଦେବଙ୍କର ଆଭିଜାତି ପାଳନ କରାଯିବ। ସେଥିପାଇଁ ଆପଣମାନଙ୍କୁ ଆମେ ନିମନ୍ତ୍ରଣ କରୁଅଛୁ, ଆମକୁ ସହଯୋଗ କରିବେ ଏବଂ ଆମ ଏଇ ଅନୁଷ୍ଠାନ ପାଇଁ ଆପଣମାନେ ସହଯୋଗ କଲେ ଅନୁଷ୍ଠାନ ଧୀରେ ଧୀରେ ବିକାଶ ଲାଭ କରିବ ଏବଂ ଆମେ ମଧ୍ୟ ବହୁତ ଖୁସି ହେବୁ ଯେ ଆପଣମାନେ ସହଯୋଗ କରୁଛନ୍ତି। ଆମକୁ ଉତ୍ସାହ କରିବ ଆମକୁ ଆପଣଙ୍କ ଦ୍ୱାରା ସହଯୋଗ ଦ୍ୱାରା ଆମେ ଉତ୍ସାହିତ ହେବୁ ଏବଂ ଉତ୍ସାହ ଦ୍ୱାରା ସବୁ ପ୍ରକାର କାର୍ଯ୍ୟ ବିକଶିତ ହେବ। ତେଣୁ ପ୍ରଭୁ ଯେଉଁ ଭାଗବତ କଥା କହିଲେ ଯେ ଆପଣମାନେ ଯଦି ଏ ମାନବ ଜୀବନକୁ ସଫଳ କରିବାକୁ ଚାହୁଁଛନ୍ତି ତାହେଲେ ଜୀବନ ଆଚରଣ କରି ଏଇ ଜୀବନକୁ ଦୁର୍ଲଭ ମାନବ ଜନ୍ମ ଆକୁ ସଫଳ କରିବାକୁ ହେଲେ କିଛି ଆଚରଣ କରିବାକୁ ପଡ଼ିବ। ଏବେ ଆପଣମାନେ ଆମେ ଯେଉଁ ବର୍ତ୍ତମାନ ମୁଁ ସୂଚନା ଦେଲି ମହୋତ୍ସବ ସୂଚନା ଦେଲି ମନେ ଯାଇପାରି ନ ହେଇପାରିବି ତେଣୁ ଆମ ପାଇଁ କାଗଜ ଅଛି, ଆପଣ କାଗଜ ଲେଖି ଦେଇଥିବେ ତା ଟାଇମ୍ ଦେଇଥିବେ କାହିଁକି ଆମର ମନ ବଡ଼ ଦୁର୍ବଳ ମନ ବଡ଼ ଦୁଷ୍ଟ ଯେ ଭୌତିକ ଚିନ୍ତା ରହିଗଲେ ଏ କଥା ମନେ ପଡ଼େ ନାହିଁ। ଆମେ ବି କେତେବେଳେ ଲୋକଙ୍କୁ କହୁଛୁ ଆପଣ ବି ଆସିପାରିବେ ନା କ'ଣ କରିବେ, ଆମେ ବହୁତ କାମ ପଡ଼ିଲା ଆମ ଭଗବାନ ମନେ ପଡ଼ିଲାଣି କଥାଟା ଆଜି ଅଛି କେଉଁ ତାରିଖ ଆଉ ଦୃଢ଼ ମହୋତ୍ସବ ଆରମ୍ଭ ମନେ ପଡ଼ିଲା ଏରକମ ସେମାନେ କହୁଛନ୍ତି। କିନ୍ତୁ ବାରମ୍ବାର କହିବା ପାଇଁ ଆପଣ ଖରାପ ହେଉଛି ଯେ ଗତ ରବିବାର ମୋତେ କହିଥିଲେ ଆଜି ବି କହିଲେ ଏ କାହିଁକି ବାରମ୍ବାର ଏ କଥା କହୁଛି, ଏ କଥା କାରଣ ହେଲା ଯେ ଆମର ମନ ପୁରା ଭୁଲା ହେଉ ଭୁଲି ଯାଉଛି ଭୌତିକ କାମନା ଭୌତିକ ବିଷୟ ପକ୍ଷରେ ରହିକି ବିଶ୍ୱାସ ରହି ଆମେ ଏ କଥା ଭୁଲି ଯାଉଛି। ତେଣୁ ମାନେ କୃପା କରି ଆମକୁ ଆପଣ ଏ ମହୋତ୍ସବ ଅନୁଷ୍ଠାନ ମାନେ ଯୋଗ ଦେବେ ଏବଂ ଆପଣ ସହଯୋଗ କରିବେ, ସହଯୋଗ କଲେ ଆମର ମନ୍ଦିର ଆମର ବିକାଶ ଲାଭ କରିବ। ସମସ୍ତଙ୍କୁ ଅନୁରୋଧ ଆପଣ ଏଇଠାକୁ ଆମେ ଯାହା ସୂଚନା ଦେଲୁ ଏଇ ମହୋତ୍ସବ ମାନଙ୍କ ଆପଣ ଯୋଗ ଦେଲେ ଆମେ ବହୁତ ଆନନ୍ଦିତ ହେବୁ। ଏବଂ ଦ୍ୱିତୀୟ କଥା ହେଲା ଆସନ୍ତା 22 ତାରିଖ ଦିନ ଆପଣ କୁହାଯାଇଥିଲା ଯେ ଆପଣମାନେ ଯେଉଁମାନେ 22 ତାରିଖ ଆସିବାକୁ ସକାଳେ ଚାହୁଁଛନ୍ତି 10 ଭିତରେ ଚାହୁଁଛନ୍ତି ସେମାନେ ଟିକେ 10 ଭିତରେ ଆସି ପହଞ୍ଚିବେ, କାରଣ ଆମେ ସବୁ ଦ୍ୱନ୍ଦ୍ୱରେ ପଡ଼ିଯାଉଛୁ ଯେ ଆମେ କେତେବେଳେ ପ୍ରସାଦ ତିଆରି କରୁଛୁ। ପ୍ରସାଦ ହେଉଛି ମୁଖ୍ୟ କଥା ଯେ ଆପଣ ଜଣେ ଲୋକ 7 ଆସି ପହଞ୍ଚିବ ଆଉ ଜଣେ ଲୋକ 2 ପ୍ରସାଦ ପହଞ୍ଚିବ, ଆମେ କାହା ବିଚାର କରିବୁ ସକାଳେ ଆସି ଉପହାସ ଥିବ 2 ଲୋକ ଆଗେ ବସି ପ୍ରସାଦ ଆଗେ ଯେ ଆମେ କାହାକୁ ତ ଉଠେଇବା ପହଞ୍ଚେଇବେ ନା। ଦୟାକରି ସମସ୍ତେ 10 ଆପଣ ଯଦି ପହଞ୍ଚିବେ ମାନେ 5 10 ପହଞ୍ଚିବେ ପାଇଁ ଆଉ ତାପରେ ଆପଣଙ୍କ ବହୁତ ହବ ଆପଣ ଆସି ପହଞ୍ଚିବେ। ଏବେ ଆମର ପ୍ରଶ୍ନ ହବ ଆମର ଆର୍ତ୍ତି କୀର୍ତ୍ତନ ହବ, ଆର୍ତ୍ତି କୀର୍ତ୍ତନ ପରେ ଆମର ପ୍ରସାଦ ହେବ ପାଇଁ ଆଉ କିଛି କାହିଁ ପ୍ରଶ୍ନ ଥିବ ଯଦି ପଚାରନ୍ତୁ ବହୁତ ଉତ୍ତର ଦେବେ କିଛି ପ୍ରଶ୍ନ
ହରିକୃଷ୍ଣ ଆଜି ଯୋଉ ଏକାଦଶୀ ଅଛି ସେ ଏକାଦଶୀ ମହାତ୍ମା ଟିକେ ପାଠ କରିବା। ପବିତ୍ର ରୋକିଣୀ ରୋହିଣୀ ଏକାଦଶୀ ରୋକିଣୀ ଏକାଦଶୀ ଦିନେ ରାଜା ଯୁଧିଷ୍ଠିର ଭଗବାନ ମଧୁସୂଦନଙ୍କ ନିକଟରେ ଉପସ୍ଥିତ ହୋଇ ଜିଜ୍ଞାସା କଲେ ହେ ପ୍ରଭୁ ଶ୍ରାବଣ ମାସର ଶୁକ୍ଳପକ୍ଷ ଏକାଦଶୀର ନାମ କ'ଣ ତାହା କୃପାପୂର୍ବକ କୁହନ୍ତୁ। ପ୍ରତ୍ୟୁତ୍ତରରେ ଶ୍ରୀକୃଷ୍ଣ କହିଲେ ହେ ରାଜା ଶ୍ରେଷ୍ଠା ପାପହରା କଥା କୀର୍ତ୍ତନ କରିଅଛ, ମନୋଯୋଗ ସହିତ ତାହା ଶ୍ରବଣ କରନ୍ତୁ, ଯାହା ଶ୍ରବଣ କରିବା ମାତ୍ରେ ବାଜପେୟ ଯଜ୍ଞର ଫଳ ଲାଭ ହୁଏ। ପୂର୍ବକାଳରେ ଦ୍ୱାପର ଯୁଗର ପ୍ରାରମ୍ଭରେ ମହିଷ୍ମତିପୁରରେ ମହିଜିତ ନାମକ ଜଣେ ବିଖ୍ୟାତ ନୃପତି ରାଜ୍ୟ ଶାସନ କରୁଥିଲେ। କିନ୍ତୁ ଦୁଃଖର ବିଷୟ ଏହି ଯେ ତାଙ୍କର ମନରେ ବିନ୍ଦୁ ମାତ୍ର ସୁଖ ନଥିଲା, କାରଣ ସେ ଅପୁତ୍ରିକ ଥିଲେ। ପୁତ୍ରହୀନର ଇହଲୋକ ପରଲୋକ କୌଣସି ସ୍ଥାନରେ କେତେବେଳେ ହେଲେ ସୁଖ ଦୁଷ୍ଟ ହୁଏ ନାହିଁ। ଏହିପରି ଚିନ୍ତା କରି କରି ବହୁତ ଦିନ ଅତୀତ ହେଲା, ତଥାପି ତାଙ୍କର ସର୍ବୋପରି ଆକାଂକ୍ଷିତ ପୁତ୍ର ସନ୍ତାନ ଜନ୍ମିଲା ନାହିଁ। ରାଜା ନିଜକୁ ଅତିଶୟ ବହୁତ ଜାଣି ଚିନ୍ତାନ୍ୱିତ ହେଲେ ଏବଂ ପ୍ରଜାଗଣଙ୍କ ସମ୍ମୁଖକୁ ଯାଇ କହିବାକୁ ଲାଗିଲେ, ହେ ପ୍ରଜାଗଣ, ତୁମେମାନେ ଶୁଣ, ମୁଁ ଏ ଜନ୍ମରେ ଜ୍ଞାତସାରରେ କୌଣସି ପାତକୀ କାର୍ଯ୍ୟ କରିନାହିଁ। ଅନ୍ୟାୟ ଭାବେ ଅର୍ଜିତ ଧନ ଦ୍ୱାରା ମୋର ରାଜକୋଷ ବର୍ଦ୍ଧିତ ହୋଇନାହିଁ। ବ୍ରହ୍ମସ୍ୱ ଦେବତାବିତ୍ତ କେତେବେଳେ ହେଲେ ଗ୍ରହଣ କରିନାହିଁ, ବରଂ ପ୍ରଜାଗଣଙ୍କୁ ପୁତ୍ର ପରି ପାଳନ କରିଅଛି। ଧର୍ମାଚରଣ ଦ୍ୱାରା ପୃଥିବୀକୁ ଜୟ କରିଅଛି। ଦୁଷ୍ଟକୁ ବନ୍ଧୁପୁତ୍ର ସଦୃଶ ଦଣ୍ଡ ଦେଇଅଛି। ଶିଷ୍ଟଗଣ ନିତ୍ୟ ପୂଜିତ ହୋଇଛନ୍ତି ଏବଂ ଦ୍ୱେଷର ପାତ୍ରକୁ କଦାପି ଅସୂୟା କରିନାହିଁ। ହେ ଦ୍ୱିଜୋତ୍ତମ ଗଣ, ଏ ପ୍ରକାର ଧର୍ମପଥ ଅବଲମ୍ବନ କରି ମଧ୍ୟ କାହିଁକି ମୋର ଗୃହରେ ପୁତ୍ର ଜନ୍ମିଲାଣି, ତାହା ଆପଣମାନେ ଅନୁସନ୍ଧାନ କରନ୍ତୁ। ପୁନର୍ବାର ଶ୍ରୀକୃଷ୍ଣ କହିବାକୁ ଲାଗିଲେ, ନରପତିଙ୍କର ଏ ସମସ୍ତ ବାକ୍ୟ ଶ୍ରବଣ କରି ତାଙ୍କର ନିତାର୍ଥେ ବ୍ରାହ୍ମଣ ପ୍ରଜା ଓ ପୁରୋହିତଙ୍କ ସହିତ ଗହନ ବନକୁ ଗମନ କଲେ। ନୃପତି ହିତକାରୀ ବ୍ରାହ୍ମଣ ଋଷି ସହିତ ଆଶ୍ରମ ସମ ଦର୍ଶନ କରୁ କରୁ ଜନୈକ ମୁନିବରଙ୍କ ସନ୍ଧାନ ପ୍ରାପ୍ତ ହେଲେ। ସେ ଦୀର୍ଘାୟୁ, ନିରୋଗ, ଜିତକ୍ରୋଧ, ଜିତାତ୍ମା, ନିରାହାର ଏବଂ ନିରଳ ସ୍ୱଭାବରେ ଘୋର ତପସ୍ୟାଯୁକ୍ତ ଥିଲେ। ସର୍ବଶାସ୍ତ୍ର ବିଶାରଦ ଧର୍ମତତ୍ତ୍ୱଜ୍ଞ ତ୍ରିକାଳଜ୍ଞ ମହାମୁନି ତ୍ରିଭୁବନରେ ଲୋମସ ନାମରେ ବିଖ୍ୟାତ ଥିଲେ। ଗୋଟି ଗୋଟି କଳ୍ପ ଅତୀତ ହେଲେ ତାଙ୍କର ଏକ ଏକ ଲୋମ ବିଶୀର୍ଣ୍ଣ ହୋଇପଡ଼େ, ଏଥିନିମିତ୍ତ ସେ ଲୋମସ ଆଖ୍ୟା ପ୍ରାପ୍ତ ହୋଇଥିଲେ। ତାଙ୍କୁ ଦର୍ଶନ କରି ସମସ୍ତେ ଆନନ୍ଦିତ ହେଲେ ଏବଂ ପରସ୍ପର ମଧ୍ୟରେ କଥାବାର୍ତ୍ତା ହେବାକୁ ଲାଗିଲେ ଯେ ଆମମାନଙ୍କର ବହୁ ଜନ୍ମର ଭାଗ୍ୟକ୍ରମେ ଏହି ମୁନିବରଙ୍କର ସାକ୍ଷାତ ମିଳିଲା। ଏହାପରେ ଋଷି ସପ୍ତମ ସେମାନଙ୍କୁ ସମ୍ବୋଧନ କରି କହିଲେ, କ'ଣ ପାଇଁ ଆପଣମାନଙ୍କର ଏହି ସ୍ଥାନକୁ ଆଗମନ ଏବଂ କାହିଁକି ଏବଂ ମୋ ପରି ବ୍ୟକ୍ତିର ଏତେ ସ୍ତୁତି ଗାନ, ତାହା ସ୍ପଷ୍ଟ ଭାବରେ ବ୍ୟକ୍ତ କରନ୍ତୁ। ଆପଣମାନେ ଯେଉଁଥିରେ ଆପଣମାନଙ୍କର ଯେଉଁଥିରେ ହିତ ହେବ ନିଃସଂଶ ଭାବରେ ତାହା କରିବାକୁ ଚେଷ୍ଟା କରିବେ। ପରୋପକାର ଥିଲେ ମୋ ପରି ବ୍ୟକ୍ତି ଜନ୍ମ, ଏଥିରେ କୌଣସି ସନ୍ଦେହ ନାହିଁ। ବ୍ରାହ୍ମଣମାନଙ୍କୁ କହିବାକୁ ଲାଗିଲେ, ଏ ଋଷିବର, ଆମେମାନେ କେଉଁ ଉଦ୍ଦେଶ୍ୟରେ ଏଠାରେ ଉପସ୍ଥିତ ହେଉଛୁ ତାହା କୃପାପୂର୍ବକ ଶ୍ରବଣ କରନ୍ତୁ। ଆମମାନଙ୍କର ସଂଶୟ ଛେଦ ନିମିତ୍ତ ହିଁ ଆମେମାନେ ଆପଣଙ୍କ ଚରଣରେ ଅର୍ପିତ ଅଟୁ। ଏ ପୃଥିବୀରେ ଆପଣଙ୍କ ଭଳି ଶ୍ରେଷ୍ଠ ବ୍ୟକ୍ତି ପୁତ୍ରାଦି ଦୁଷ୍ଟ ହୁଅନ୍ତି ନାହିଁ। ମୈଜିତ ନାମଙ୍କ ରାଜା ନିଃସନ୍ତାନ ଥିବା ହେତୁ ଅତି ଦୁଃଖରେ ଦିନଯାପନ କରୁଛନ୍ତି। ଆମେମାନେ ତାଙ୍କର ପ୍ରଜା ଅଟୁ, ସେ ଆମମାନଙ୍କୁ ପୁତ୍ର ପରି ପାଳନ କରନ୍ତି। ତାଙ୍କର ପୁତ୍ରହୀନତା ଦୁଃଖରେ ଆମେ ସମସ୍ତେ ଅତ୍ୟନ୍ତ ମର୍ମାହତ। ତାଙ୍କର ମନୋବେଦନା ଦୂର କରିବା ମାନସରେ ନୈଷ୍ଠିକ ମତି ସହିତ ଘୋର ତପସ୍ୟା ନିମିତ୍ତ ଏହି ଗହନ ବନ ମଧ୍ୟରେ ପ୍ରବେଶ କରିଅଛୁ। ଏ ଦ୍ୱିଜୋତ୍ତମ, ତାଙ୍କର ସ୍ୱୀକୃତି ଫଳରେ ଆପଣଙ୍କ ସଦୃଶ ମହାମୁନିଙ୍କର ସାକ୍ଷାତକାର ଲାଭ ହୋଇଛି। ମହତ୍ତମ ଦର୍ଶନ ହିଁ କାର୍ଯ୍ୟସିଦ୍ଧିର ହେତୁ ବୋଲି ଜଗତରେ ପ୍ରସିଦ୍ଧି ଅଛି। ହେ ମୁନି, ରାଜା ଦ୍ୱାର ପୁତ୍ରର ମୁଖ ଦର୍ଶନ କରିପାରନ୍ତି ସେହି ସଦୁପଦେଶ ପ୍ରଦାନ କରନ୍ତୁ। ଶ୍ରୀକୃଷ୍ଣ କହିଲେ, ମୁନିବର ସେମାନଙ୍କର ବାକ୍ୟ ଶ୍ରବଣ କରି କିଛି ସମୟ ପାଇଁ ଧ୍ୟାନମଗ୍ନ ହେଲେ ପରେ ରାଜାଙ୍କର ପୂର୍ବଜନ୍ମ ବୃତ୍ତାନ୍ତ କହିବାକୁ ଆରମ୍ଭ କଲେ। ଯେ ରାଜା ପୂର୍ବଜନ୍ମରେ ଧନହୀନ ନୃପ କୃଷକ ବୈଶ୍ୟ ଥିଲେ, ବାଣିଜ୍ୟ କର୍ମ ଉଦ୍ଦେଶ୍ୟରେ ଗ୍ରାମରୁ ଗ୍ରାମାନ୍ତର ଯାତ୍ରା କରୁଥିଲେ। ଥରେ ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷରେ ଦଶମୀ ଦିବସରେ ସ୍ଥାନାନ୍ତର ଗମନ କାଳରେ ମଧ୍ୟାହ୍ନରେ ପଥ ମଧ୍ୟରେ ଅତିଶୟ ତୃଷାର୍ତ୍ତ ହୋଇପଡ଼ିଲେ। ଗ୍ରାମ ପ୍ରାନ୍ତରେ ଜଳାଶୟ ଦେଖି ଜଳପାନ କରିବାକୁ ଉଦ୍ୟତ ହେଲେ। ସେହି ସ୍ଥାନରେ ପହଞ୍ଚି ଦେଖିଲେ ଯେ ବାଛୁରୀ ସହିତ ଗୋଟେ ଗାଭୀ ଜଳପାନ କରୁଅଛି। ତତ୍କ୍ଷଣାତ୍ ସେମାନଙ୍କୁ ଜଳପାନରୁ ବଞ୍ଚିତ କରି ନିଜେ ହିଁ ଜଳପାନ କରିବାକୁ ଲାଗିଲେ। ଏହି ପାପକର୍ମର ଫଳସ୍ୱରୂପ ସେ ପୁତ୍ର ହିଁ ହୋଇଛନ୍ତି, କିନ୍ତୁ ପୂର୍ବଜନ୍ମର କୌଣସି ପୁଣ୍ୟ ହେତୁ ଏ ପ୍ରକାର ନିଷ୍କଣ୍ଟକ ରାଜ୍ୟ ପ୍ରାପ୍ତ ହେଲେ। ହେ ମୁନି, ଶାସ୍ତ୍ରରେ ପ୍ରସିଦ୍ଧି ଅଛି ଯେ ପୁଣ୍ୟ ଦ୍ୱାରା ପାପକ୍ଷୟ ପ୍ରାପ୍ତ ହୁଏ। ଆଜି ଆପଣ ଏ ପ୍ରକାର ପୁଣ୍ୟ ଉପଦେଶ ପ୍ରଦାନ କରନ୍ତୁ ଯାହାଦ୍ୱାରା ତାଙ୍କର ପ୍ରାରବ୍ଧ ପାପ ଦୂରୀଭୂତ ହେବ ଏବଂ ଆପଣଙ୍କ ଅନୁଗ୍ରହରୁ ସେ ପୁତ୍ର ସନ୍ତାନ ଲାଭ କରିବେ। ଲୋମସମୁନି କହିଲେ, ଶ୍ରାବଣ ମାସର ଶୁକ୍ଳ ପକ୍ଷର ଅଭୀଷ୍ଟ ଫଳଦାୟିନୀ ପବିତ୍ର ରୋପଣୀ ଏକାଦଶୀ ବ୍ରତ ସମସ୍ତେ ପାଳନ କରନ୍ତୁ। ଶ୍ରୀକୃଷ୍ଣ ପୁନର୍ବାର କହିବାକୁ ଲାଗିଲେ, ସେହି ମୁନିବରଙ୍କ ବାକ୍ୟ ଶ୍ରବଣରେ ପରମ ପରିପୃଷ୍ଟ ହୋଇ ତାଙ୍କୁ ଭକ୍ତିର ସହିତ ପ୍ରଣାମ ପୂର୍ବକ ସେମାନେ ସ୍ୱସ୍ୱ ପ୍ରତ୍ୟାବର୍ତ୍ତନ କଲେ। ଏହାପରେ ସେମାନେ ସମସ୍ତେ ମୁନିଙ୍କ ନିର୍ଦ୍ଦେଶାନୁସାରେ ଯଥାବିଧି ବ୍ରତ ପାଳନ କରିବାରୁ ସେମାନଙ୍କ ସମସ୍ତଙ୍କର ପୁଣ୍ୟଫଳ ସେମାନେ ରାଜାଙ୍କୁ ପ୍ରଦାନ କଲେ। ସେହି ପୁଣ୍ୟ ପ୍ରଭାବରେ ରାଜା ମହିଷୀ ବା ରାଣୀ ଗର୍ଭବତୀ ହେଲେ ଏବଂ ଉପଯୁକ୍ତ ସମୟରେ ସେ ଗୋଟିଏ ବଳିଷ୍ଠ ଓ ସୁଶ୍ରୀ ପୁତ୍ର ସନ୍ତାନ ଲାଭ କଲେ। श्रावण मासरे शुक्ला द्वादशी तिथि सूर्य कर्कटस्थ हेले वासुदेव कृष्णमूर्ति यज्ञ पवित्र दान नाम पवित्र रोपण नाम पतित हो पूर्व दिन अधिवास करने गोदोहन काल में गुरु और ब्राह्मण को प्रणाम करी मंगल गीत निर्घोष सहित रात्रि जागरण कर्तव्य तत्पर सौन रौप्य ताम्र एवं कषाय वस्त्र सह ब्राह्मण और वैष्णव को यथाविधि अर्चना करने को ब्राह्मण क्षेत्रीय वैश्य शूद्र समस्ते ही स्वधर्म अवस्थान कर भक्ति सहित यह पवित्र रोपणी उत्सव पालन करेंगे यदि भुक्ति मुक्ति काम व्यक्तिगण यह व्रतोत्सव शास्त्रानुजाई पालन करती सांवत्सरी पूजा निष्फल हो व्रत महात्मा जो श्रवण करेंगे से सर्वपाप मुक्त हे एवं पुत्र सुख भोग कर परलोक स्वर्गति प्राप्त हो जय पवित्र रोपिणी एकादशी तिथि की जय श्री गोपाल महाराज की जय श्री गुरुदेव की अनंत कोटि वैष्णव की जय गोस्वामी।